ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 47 अध्याय श्लोक 13 10 47 13 मिला सक्रु ददर सुधां स्वां मोहिनीं पायित्वा सक्रु ददर सुधां स्वां मोहिनीं पायित्वा सुमनस इव सद्य तत्यजे अस्मान् भवाद्री सुमनस इव सद्य तत्यजे अस्मान् भवाद्री परिचरति परिचरित कथं तत्पाद पद्मं नु पद्मा परिचरित कथं तत्पाद पद्मं नु पद्मा यपीवत हृतचेता यतमश्लोक जल्पे यपीवत हृतचेता यतमश्लोक जल्पे सक्रोधधर सुधां स्वां मोहिनीं पायित्वा सुमनस इव सद्य तत्यजे अस्मान् भवाद्रे परिचरित कथं तत्पाद पद्मं नु पद्मा परिचरित यपीवत ऋतचेता यत्म श्लोक जड़पे सक्रोधधर सुधा स्वां मोहिनीं पायित्वा मनस इव सद्य तत्यजे अस्मान् भवाद्रे परिचरित कथं तत्पाद पद्मं नु पद्मा यपि वतरुत चेता हि उत्तम श्लोक जल्पे सक्रोधधर सुधा स्वां मोहिनीं पायित्वा मनस इव सद्य सत्यजे अस्मान् भवाद्रे परिचरित कथं नु पद पद्मं नु पद्मा यपि वतर्तु चेता युक्तम श्लोक जड़पे तेणु आमर जो लेखा है ସେଇଟା ଇଂଲିଶରେ ଲେଖା ହେଇଛି ହେଇଛି ମାନେ ଆକ୍ଚୁଆଲି ହେଉଛି କ'ଣ କି ୟପି ହେବ ହି ୟପି ଲେଖାହେଇଛି ମଝିରେ ଗୋଟେ ଗାର ଦିଆହେଇଛି ସେଇଟା ୟପି ୟପି ଦିଆ ହେଇନି ଯାହା ବି ହଉ ଏଇଟା ହେବା କଥା ଉତ୍ତମ ହି ଉତ୍ତମ ଶ୍ଳୋକ ହ୍ୟୁ ହଁ ଟିକିଏ ତାକୁ ଅଲଗା କରିଦେଲେ ସନ୍ଧି ବିଚ୍ଛେଦ କରିଲେ ତା'ର ଯେଉଁ ରହିଛି ତା'ର ଛନ୍ଦଟା ବ୍ୟାଘାତ ହେଇଯିବ ତେଣୁ ଯେଉଁଭଳି ଭାବରେ ରହିଛି ସେଇଭଳିଆ ଛନ୍ଦରେ ପାଠ କରିବା କଥା ଯାହା ହଉ ଆମେ ତ ଜାଣିନେ ହଁ ତାହେଲେ ଆମେ ସମସ୍ତେ ସମସ୍ତ ଭକ୍ତ ସଜନବନ୍ଧୁ ମାତୃବନ୍ଧୁଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ ଆମର ଏଇ କଥା ଚାଲିଛନ୍ତି ନନ୍ଦ ଗ୍ରାମରେ ନିବୃତ ସ୍ଥାନରେ ବ୍ରଜରେ ଗୋଟେ ନିବୃତ ସ୍ଥାନରେ ଯେଉଁ ରାଧାରାଣୀ କାଚିତ ବୋଲି କୁହାଗଲା କାଚିତ କହିଲେ ରାଧାରାଣୀଙ୍କ କଥା ବୁଝାଯାଉଛି ଗୋପୀମାନ ଭିତରେ ସବୁଠାରୁ ଶ୍ରେଷ୍ଠ ଯିଏ ଶ୍ରେଷ୍ଠା ରାଧାରାଣୀ ତାଙ୍କର ବଚନ ତାଙ୍କର କଥା ସେ ଭଗବାନ ନିନ୍ଦା କରୁଛନ୍ତି ଭଗବାନ ଯେଉଁ ନିନ୍ଦା ଶୁଣିବା ପାଇଁ ବହୁତ ଆନନ୍ଦ ପ୍ରକାଶ କରନ୍ତି ଚୈତନ୍ୟ ଚରିତାମୃତ କୁହାଗଲା ପ୍ରିୟା ଯଦି ମାନ କରି କରେ ଭର୍ସନ ପ୍ରିୟା ତାଙ୍କର ଭର୍ସନା କରୁଛନ୍ତି ସେଇଟା ଶୁଣୁଛନ୍ତି ସିଏ ଭ୍ରମର ରୂପରେ ଶୁଣୁଛନ୍ତି ତାଙ୍କୁ ବହୁତ ଆନନ୍ଦ ବେଦ ସ୍ତୁତି ହୋଇତେ ହରେ ସେଇ ମୋର ମନ ଆମେ ବେଦରେ ଯେଉଁଭଳିଆ ସ୍ତୁତି ରହିଛି ପ୍ରାର୍ଥନା କଲେ ତା'ଠାରୁ ତା ଅଧିକ ସେ ଭଗବାନଙ୍କ ମନକୁ ଆକର୍ଷଣ କରନ୍ତି ରାଧାରାଣୀଙ୍କର ଯେଉଁ ମାନ ଅର୍ଚ୍ଚନା ଇତ୍ୟାଦି ଗତକାଲି ଆମେ ଶୁଣୁଥିଲେ ଏହାକୁ କୁହାଯାଏ ଚିତ୍ରଜଳ୍ପ। ଦଶଟି ଶ୍ଳୋକରେ ଭଗବାନଙ୍କ ନିନ୍ଦା କରୁଛନ୍ତି, ସେଇଟାକୁ ସମସ୍ତେ ଶୁଣୁଛନ୍ତି। କିଏ କିଏ ଶୁଣୁଛନ୍ତି? ଭଗବାନ ତ ଶୁଣୁଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆଉ ଯେତେ ମହାଜନମାନେ ଅଛନ୍ତି ସେ ଶୁଣିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ସନାତନ ଗୋସ୍ୱାମୀ ତାଙ୍କ ପାଦପଦ୍ମକୁ ଧ୍ୟାନ କରୁଥିଲେ, ପ୍ରାର୍ଥନା କରୁଥିଲେ, ତାଙ୍କ କୃପାରୁ ଆମେ ଏଇ ବିଷୟରେ ବୁଝିପାରିବା। ଏ ଦିବ୍ୟ ଉନ୍ମାଦ କଥା, ଦିବ୍ୟ ସ୍ତରର ଭାବ, ମହାଭାବ ସ୍ତରର କଥା, ଏତେ ସହଜ ନୁହଁ ଜାଣି ଜାଣିବା। ତେଣୁ ଯାହା ବି ହଉ, ଆମେ ଆମକୁ ସୁଯୋଗ ମିଳିଲା, ଆମେ କିଛି କଥା କହୁଛେ ସେ ବିଷୟରେ। ତେଣୁ ଏଇ ଶ୍ଳୋକରେ ଗତକାଲି ଆମେ ଯେଉଁ ଶ୍ଳୋକଟି ଶୁଣିଥିଲେ ସେଇଟା ହେଉଛି ପ୍ରଜଳ୍ପ। ଏଥିରେ ଆଉ ଗୋଟେ ଜଳ୍ପ ଚାଲିଛି, ଆଉ ଗୋଟେ କୁହାଯିବ କ'ଣ ସେଇଟା? ସକ୍ରୋଧ, ସକ୍ରୋଧ କହିଲେ ଗୋଟିଏ ଥର, ସକ୍ରୋଧ ସକ୍ରୋଧ ଅଧର ସୁଧା। ଭଗବାନଙ୍କ ରୂପ ହେଉଛି ଅମୃତ, ସୁଧା ଅମୃତ। ତେଣୁ ଇଏ ଯେଉଁ ଅଧର ରହିଛି, ଅଧର କହିଲେ ନିମ୍ନ ଓଠକୁ ଅଧର କୁହାଯାଏ, ଉପର ଓଠ ହେଉଛି କ'ଣ, ଏଇଟା ହେଉଛି ଓଷ୍ଠ, ତଳଟା ହେଉଛି ଅଧର। ତେଣୁ ଏଇ ଯେଉଁ ଅଧର ସୁଧା, ଏଇ ନିମ୍ନ ଓଷ୍ଠକୁ ସେ ଦେଇଥିଲେ ତାଙ୍କୁ ସକୃତ ଅଧର ସୁଧାଙ୍ଗ ସ୍ୱାଙ୍ଗ ସ୍ୱାଙ୍ଗ କହିଲେ ତାଙ୍କର, କୃଷ୍ଣଙ୍କର ମୋହିନୀ। ଇଏ ହେଉଛି ଅଧର ସୁଧା ହେଉଛି ମୋହିନୀ, ମୋହ କରିଦେବ ମୋହିନୀ ପାଇତ୍ୱା, ସେଇଟା ଆମକୁ ପାନ କରେଇ ଦେଇଛନ୍ତି। ସିଏ ଗୋଟିଏ ଥର ପାନ କରିଛି, ବେଶୀ ନାହିଁ, ଗୋଟିଏ ଥର, ଗୋଟିଏ ଥର ପାନ କରିଦେଇଛନ୍ତି। ସୁମନସ ହିବ, ସୁମନସର ଗୋଟିଏ ଅର୍ଥ ହେଉଛି ଫୁଲ, ସୁମନ ସୁମନସ ଇବ ଫୁଲ ଭଳି ସଦ୍ୟ ତତ୍ୟଜି ଅସ୍ମାନ ଭବାଦ୍ରିକ। ଯେମିତି ଫୁଲ ଭବାଦ୍ରିକ କହିଲେ ତମ ଭଳି, ତମ ଭଳି ଭବାଦ୍ରିକ ଭ୍ରମରକୁ କହୁଛନ୍ତି ଲକ୍ଷ୍ୟ କରିକିରି। ଭ୍ରମର ଯେମିତି ଗୋଟିଏ ଫୁଲରେ ଯାଇକି ରସ ଗ୍ରହଣ କରିକି ଚାଲିଯାଏ, ତ୍ୟାଗ କରିଦିଏ, ସେହିଭଳି ଭାବରେ ସିଏ ଆମକୁ ତାଙ୍କର ଅଧର ସୁଧା ପାନ କରେଇକିରି ଏଠି ବିପରୀତ ଭାବରେ ହିସାବ କରିବାକୁ ପଡ଼ିବ। ବିପରୀତ ଭାବରେ ଯେଉଁ ଉପମାଟା ଦିଆଯାଉଛି, ଗୋଟିଏ ଥର ଆମକୁ ତାଙ୍କର ଅଧର ସୁଧା ପାନ କରିକି ସଦ୍ୟ ତତ୍ୟଜି ଆମକୁ ତ୍ୟାଗ କରିଦେଲେ, ଆସମାନ ଆମମାନଙ୍କୁ ଭବାଦ୍ରିକ, ତମେ ଯେମିତି ଫୁଲରୁ ରସ ଗ୍ରହଣ କରି ପଳେଇ ଯାଅ, ଫୁଲକୁ ଛାଡ଼ି ପଳେଇ ଯାଅ, ସେହିଭଳି ଭାବରେ ସେ ଆମକୁ ଛାଡ଼ି ପଳେଇଗଲେ। ତେଣୁ ପରିଚରିତ କଥଂ ତତ୍ ପାଦ ପଦ୍ମନୁ ପଦ୍ମା, ପରିଚରିତ କ'ଣ, ପରିଚାରିକା ପରିଚରିତ ତାଙ୍କ ସେବା କରୁଛନ୍ତି, ପରିଚରିତ କଥଂ କିଭଳି ତତ୍ ପାଦ ପଦ୍ମଂ, ଭଗବାନଙ୍କ ପାଦ ପଦ୍ମକୁ, କୃଷ୍ଣଙ୍କର ପାଦ ପଦ୍ମକୁ କେମିତି ସେ ପରିଚରିତ କରୁଛନ୍ତି, ବା ତାଙ୍କର ପଦ୍ମର ସେବା କେମିତି। ନୁ ପଦ୍ମା, ପଦ୍ମା କହିଲେ ଲକ୍ଷ୍ମୀ ଦେବୀ, ପଦ୍ମ ତାଙ୍କର ସ୍ଥାନ, ପଦ୍ମ ପଦ୍ମପୁଷ୍ପରେ ସେ ରୁହନ୍ତି ପଦ୍ମରେ, ତେଣୁ ତାଙ୍କ ନାଁ ହେଉଛି ପଦ୍ମା। ନୁ କିଭଳି ଭାବରେ ସେ ତାଙ୍କର ପାଦ ପଦ୍ମର ସେବା କରନ୍ତି ମୁଁ ଆମେ ବୁଝିପାରୁନାହୁଁ। ପରିଚରିତ କଥଂ ତତ୍ ପାଦ ପଦ୍ମଂ ନୁ ପଦ୍ମା ହ୍ୟପି ବତ ହୃତ ଚେତା, ନିଶ୍ଚିନ୍ତ ଭାବରେ ତାଙ୍କର ହୃଦୟକୁ ସେ ହରଣ କରିନେଇଛନ୍ତି। କିଏ ନା ଉତ୍ତମ ଶ୍ଳୋକ ଜଳ୍ପେଇ, ଉତ୍ତମ ଶ୍ଳୋକଙ୍କର ଜଳ୍ପ, ଉତ୍ତମ ଶ୍ଳୋକ ବିଷୟରେ ମିଥ୍ୟା କଥା, ମିଥ୍ୟା କଥା ଦ୍ୱାରା ସିଏ ତାଙ୍କର ହୃଦୟ ମୋହିତ ହୋଇଯାଇଛି ବା ହରଣ ହୋଇଯାଇଛି, ହରଣ କରିଦେଇଛନ୍ତି, ସିଏ ହରଣ କରିଦେଇଛନ୍ତି ତାଙ୍କ ହୃଦୟକୁ ତାଙ୍କର ମିଥ୍ୟା କଥା ଦ୍ୱାରା। ତାଙ୍କର ଏଇଟା କଥା ସତ୍ୟ ନୁହଁ, ଏସବୁ ଜଳ୍ପେଇ ଶ୍ଳୋକ ଜଳ୍ପେଇ। ଉତ୍ତମ ଶ୍ଳୋକ ନାଁ ହେଉଛି ଉଦ୍ଗତ ତମ ଦସ୍ୟ, ତମର ଉର୍ଦ୍ଧ୍ୱରେ ପୁଣି କେମିତି ମିଥ୍ୟା ହେଲା ନା? ଉତ୍ତମ ଶ୍ଳୋକ କୁହାଯାଉଛି ତାଙ୍କୁ ଉତ୍ତମ ଶ୍ଳୋକ ନା ପ୍ରକୃତ ଶ୍ଳୋକ, କ'ଣ ଉତ୍ତମ ଶ୍ଳୋକ ନା କ'ଣ? ଇଏ ଅଭିମାନ, ଇଏ ହେଉଛି ତାଙ୍କର ଅଭିମାନ। ଏଇଟା ଗୋଟେ ଶୁଣିବା, ଏଇଟା କିଭଳି ଭାବରେ କୁହାଯାଉଛି। ତେଣୁ ଏଠି କହୁଛନ୍ତି ଏଠି କୁହାଯାଉଛି ଯେ ସୁଦର୍ଶନ କହୁଛନ୍ତି, ନନୁ କିମ୍ ଇତ୍ୟେବ ତମ ଅବଜାନିତ କିଂ ଭ ତେନ ଅପକୃତମ, ତମେ କାହିଁକି ଅବମାନ ନା କରୁଛ? ଅବଜାନନ୍ତି ମା ମୁଢ଼ା, ଭଗବାନ କହିଲେ ନା ଅବଜାନନ୍ତି ମା ମୁଢ଼ା, ତମେ ସେହିଭଳି ଭାବରେ ତାଙ୍କୁ ଅବମାନନା କରୁଛ, ଠିକ୍ ଭାବେ ବୁଝୁନା। କାହିଁକି ସିଏ ତୁମର କ'ଣ ଅପକାର କଲେ ଇଏ ତୁମେ ତାକୁ ଏଭଳି ଭାବରେ ନିନ୍ଦା କରୁଛ, କ'ଣ ତୁମ ଅପକାର କଲେ? ତେଣୁ ବର୍ତ୍ତମାନ ଏଇ ଶ୍ଳୋକଟି କୁହାଯାଉଛି, ପୂର୍ବ ଶ୍ଳୋକ ସହିତ ଏଇଟା ଅନ୍ୱୟ ହେଉଛି। ଏଇଟା ପୂର୍ବ ଶ୍ଳୋକ କହିଲେ ନା ସେ କ'ଣ, ସେ ହେଉଛନ୍ତି କିତବ ବନ୍ଧୁ, ଏସବୁ ଭଳି ତାଙ୍କୁ ବହୁତ ପ୍ରକାର ଅପମାନ କଲେ, ଅପମାନ ସୂଚକ କଥା କହିଲେ। ତେଣୁ ଉଦ୍ଧବ ଚିନ୍ତା କରିବେ ବା ସେ ଭ୍ରମର ଚିନ୍ତା କରିବ, କାହିଁକି ଏଭଳି କହୁଛ ତାଙ୍କୁ? ତେଣୁ ଏ ଶ୍ଳୋକଟି କୁହାଯାଉଛି। କ'ଣ ତାଙ୍କର ଦୋଷ, କ'ଣ ତାଙ୍କର ଦୋଷ କିଛି ଅଛି? ଭଗବାନ କିଛି ଦୋଷ ଅଛି? ଆମର ସବୁ ରହିଛି, ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଭିଷା କରଣା ପାଟବ। କିନ୍ତୁ ଭଗବାନଙ୍କର କ'ଣ ଦୋଷ ଅଛି? ସେ ମୁକ୍ତ, ମୁକ୍ତ ଜୀବନ ଦୋଷ ନାହିଁ। ଆଉ ଭଗବାନ କଥା ଭଗବାନ ତ ଜୀବନ ନୁହନ୍ତି, ବିଷ୍ଣୁ ତତ୍ଵ ସିଏ, ତାଙ୍କର କେଉଁଠି ଦୋଷ ଆସିବ? ତେଣୁ କିନ୍ତୁ ଦୋଷ ସିଏ ଆରୋପ କରୁଛନ୍ତି, ରାଧାରାଣୀ ଦୋଷ ଆରୋପ କରୁଛନ୍ତି। କ'ଣ ଦୋଷ ନା ସକୃତ, ଗୋଟିଏ ଥର ତାଙ୍କର ଅଧରସୁଦାମକୁ ସେ ପାନ କରାଇଥିଲେ, ଗୋଟିଏ ଥର। ଆଠ ବର୍ଷରୁ ସାଢ଼େ ଦଶ ବର୍ଷ, ଏଗାର ବର୍ଷ ପର୍ଯ୍ୟନ୍ତ ସେ ରାସଲୀଳା କରୁଛନ୍ତି। ଏବଂ ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁ ଦଶମ ସ୍କନ୍ଧ 29-33 ଯେଉଁ ରାସ ପଞ୍ଚାଧ୍ୟାୟ, ଏଥିରେ ବର୍ଣ୍ଣନା କରାଯାଉଛି ଗୋଟିଏ ରାତ୍ରି ହେଉଛି ସେ ଯେଉଁ ଶରତ ପୂର୍ଣ୍ଣିମା ଯେଉଁ ରାତ୍ରିରେ ପ୍ରଥମେ ରାସଲୀଳା କଲେ, ସେଇ ରାତ୍ରିଟା ହେଉଛି ବ୍ରହ୍ମରାତ୍ର ଉପାବୃତି। ସେଇ ଗୋଟିଏ ରାତ୍ରିରେ ବ୍ରହ୍ମଙ୍କର ରାତ୍ରି ମିଶିଯାଇଥିଲା। ବ୍ରହ୍ମାଙ୍କର ରାତ୍ରି କେତେ? ସହସ୍ର ଯୁଗ ପର୍ଯ୍ୟନ୍ତମ୍, 1000 ଯୁଗ, ସତ୍ୟ ତୃତୀୟା ଦ୍ୱାପର କଳି, ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ। ଏହାର ହେଉଛି ବୟସ ପରିମାଣ ହେଉଛି କେତେ? କଳି ଯୁଗର ପରିମାଣ ହେଉଛି 4,32,000 ବର୍ଷ। ତାର 2 ଗୁଣ ହେଉଛି ଦ୍ୱାପର, ତାର 3 ଗୁଣ ହେଉଛି ତୃତୀୟା, ତାର 4 ଗୁଣ ହେଉଛି ସତ୍ୟ। ତେଣୁ 4×3=7,2×9=10 ହେଇଗଲେ 43,20,000 ବର୍ଷ ହେଇଗଲା। ହେଇଗଲା ଗୋଟିଏ ଦିବ୍ୟ ଯୁଗ। ଆକୁ ହଜାରରେ ଗୁଣିଲେ ଯେତିକି, ଇଏ ହେଉଛି 432 କୋଟି ବର୍ଷ ହେଉଛି ଗୋଟିଏ ରାତ୍ରି ବ୍ରହ୍ମାଙ୍କର। ଏତିକି ସମୟ ସେ ରାସଲୀଳା କରିଥିଲେ, ଏତିକି ସମୟ ତାଙ୍କ ଅଧରସୁଦ୍ଧା ପାନ କରୁଥିଲେ। ସେ କହୁଛନ୍ତି ସକୃତ, ତାଙ୍କୁ ଗୋଟିଏ ଭଳି ଲାଗୁଥିଲା, ଗୋଟିଏ ଥର ଯେମିତି ପାନ କରୁଛ, ବେଶୀ ପାନ କରିନାହୁଁ, ଏଇଭଳି ଲାଗୁଥିଲା ଧାରଣୀକୁ। ଇଏ ହେଉଛି ମହାଭାବସ୍ତରର କଥା। ଯେତେ ପାନ କଲେ ମଧ୍ୟ କେବେ ହେଲେ ଜଣେ ସନ୍ତୁଷ୍ଟ ହେବ ନାହିଁ। ଭଗବାନଙ୍କର ଏଭଳି ରହିଛି ତାଙ୍କର ମାଧୁର୍ଯ୍ୟ। ଚୈତନ୍ୟ ଚରିତ୍ରାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ମହାପ୍ରଭୁଙ୍କ କଥାକୁ ପ୍ରକାଶ କରିଛନ୍ତି, ଭଗବାନଙ୍କର ଏଭଳି ମାଧୁର୍ଯ୍ୟ ରହିଛି। କୃଷ୍ଣ ମାଧୁର୍ଯ୍ୟ ଏକ ସ୍ୱାଭାବିକ ବଳ, କୃଷ୍ଣ ମାଧୁର୍ଯ୍ୟର ଏ ହେଉଛି ବଳ। କ'ଣ ନା କୃଷ୍ଣଙ୍କ ସହିତ ଯେତେ ନରନାରୀ ଅଛନ୍ତି ସମସ୍ତଙ୍କୁ ଚଞ୍ଚଳ କରିଦେବ। କ'ଣ କରିବ ନା ଶ୍ରବଣୀ ଦର୍ଶନୀ କୃଷ୍ଣ କରେ ନା ଯତ୍ନ, ଶ୍ରବଣରେ ଦର୍ଶନରେ ସମସ୍ତଙ୍କ ମନକୁ ସେ ଆକର୍ଷଣ କରନ୍ତି, ଏବଂ ନିଜେ ତାଙ୍କର ନିଜର ମାଧୁର୍ଯ୍ୟକୁ ଆସ୍ୱାଦନ କରିବା ପାଇଁ ସେ ବହୁତ ଚେଷ୍ଟା କରନ୍ତି। ସେଥିପାଇଁ ସେ ଆସିଲେ, ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ। ଏ ମାଧୁର୍ଯ୍ୟ ଆମୃତ କିଭଳି? ଏ ମାଧୁର୍ଯ୍ୟ ଆମୃତ ସଦା ଜେଇ ପାନ କରେ, କୃଷ୍ଣ ଶାନ୍ତି ନାହିଁ କୃଷ୍ଣ ବାଡ଼ି ନିରନ୍ତରେ। ଏ ମାଧୁର୍ଯ୍ୟ ଅମୃତ କିଭଳି ଭାବରେ? ଆମେ ମୃତ ଜଗତରେ ଅଛେ, ସବୁବେଳେ ମୃତ୍ୟୁର ଭୟ ରହିଛି, କିନ୍ତୁ ମୃତ୍ୟୁର ଉର୍ଦ୍ଧ୍ୱ ହେଉଛି ଅମୃତ। ଏ ମାଧୁର୍ଯ୍ୟ ହେଉଛି ଅମୃତ। ଏଇଟାକୁ ଯେଉଁମାନେ ପାନ କରନ୍ତି ତାଙ୍କର ତୃଷ୍ଣା ଶାନ୍ତି ନୁହେଁ। ସେ କହିଲେ ନାହିଁ ମୁଁ ପାନ କରିଦେଇଛି, ଆଉ ଦରକାର ନାହିଁ, ସେଇଟା ହେବ ନାହିଁ। ସେ କେବେଲେ ତାଙ୍କର ସେ ଚାହିଁବେ ଆହୁରି ପାନ କରିବେ, ଆହୁରି ପାନ କରିବେ, ଆହୁରି ପାନ କରିବେ। ତୃଷ୍ଣା ଶାନ୍ତି ନୁହେଁ, ତୃଷ୍ଣା ବାଡ଼େ ନିରନ୍ତର, ଆହୁରି ଅଧିକା ଇଚ୍ଛା ହେବ ସେଇଟା ପାନ କରିବା ପାଇଁ। କିଭଳି? ଅତୃପ୍ତ ହୟା କରେ ବିଧିର ନିନ୍ଦନ, ଆକାଶ ବିଧି ଭଲ ନା ଜାନେ ସୁଜାନ ତୃପ୍ତ ହେଇପାରନ୍ତି ନାହିଁ। ଯେତେ ପାନ କଲେ ମଧ୍ୟ ଆହୁରି ଆହୁରି ପାନ କରିବା ପାଇଁ ଇଚ୍ଛା ହୁଏ, ତୃପ୍ତି ଆସେ ନାହିଁ। ଅତୃପ୍ତ ହୟା କରେ ବିଧିର ନିନ୍ଦନ, ବିଧି ବ୍ରହ୍ମାଙ୍କୁ ସେ ନିନ୍ଦା କରନ୍ତି। ଏଭଳି ଭାବରେ ନା ଅଭିଦଗ୍ଧ ବିଧି ଭାବ ନା ଜାଣେ ସୃଜନ, ଏ ଅଭିଦଗ୍ଧ ଅରସିକ ବ୍ୟକ୍ତିଟା ଜାଣିନାହିଁ କିଭଳି ସୃଜନ ସୃଷ୍ଟି କରିବାକୁ ପଡ଼ିବ। ଯଦି ବ୍ରହ୍ମା କହିବେ କ'ଣ ମୋର ଭୁଲ ହେଇଗଲା, କିଛି ତ୍ରୁଟି ହେଇଗଲା କି ତ୍ରୁଟି କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ କୃଷ୍ଣ ଦେଖିବି ଗୋଟିଏ ନେତ୍ର ଦରକାର, ତମେ ଦୁଇଟା ନେତ୍ର ଦେଲ ତାଦେହରେ ପୁଣି ନିମିଷ ଦେଇଦେଲ ପତା ପଡ଼ିଯାଉଛି, ଆଉ କ'ଣ ମୁଁ ଦେଖିବି ତାଙ୍କ ରୂପକୁ କ'ଣ ଦେଖିବି। ଏହିଭଳି ଭାବରେ ଆସ୍ୱାଦନ କରନ୍ତି ସେମାନେ, ତେଣୁ ତାଙ୍କୁ ଲାଗୁଛି ଶତ୍ରୁ ଗୋଟିଏ ଥର ପାନ କରୁଛନ୍ତି ଆଉ ଦ୍ୱିତୀୟ ଥର ପାଇଁ କରିବାକୁ ଦେଲେ ନାହିଁ, ପାନ କରିବା ପାଇଁ ଦେଲେ ନାହିଁ, ପଳେଇଗଲେ। ସକୃତ ଅଧର ସୁଧା, ସେ ଅଧର ସୁଧାକୁ ସେ ଦେଲେ ଆମକୁ ମୋହିନୀ, ମୋହିନୀ କହିଲେ ଭୋ କରିଦେବ ସେ ଏଭଳି ସୁଧା, ସବୁ ଭୁଲିଯିବେ ସିଏ, ଆଉ କିଛି ମନେ ରହିବା ଯେମିତି ମଦ୍ୟପାନ କଲେ ସବୁ ମୋହ ହୋଇଯାଆନ୍ତି, ମଦ୍ୟପାନ କଲେ କ'ଣ ସବୁ ଭୁଲିଯାଆନ୍ତି, ସବୁ ଭୁଲିଯାଆନ୍ତି, କେଉଁଠି କ'ଣ ହେଉଛି କିଛି ଭୁଲିଯାଆନ୍ତି। ସେଇଭଳି ଆମ ଥରେ ସୁଷମତ କରନ୍ତୁ ସେ ମହାରାଜ କହୁଥିଲେ, ସେଥର ଯାଇଥିଲେ ପ୍ଲେନ୍ରେ ଯାଉଥିଲେ ଫରେନ୍ କଣ୍ଟ୍ରିକୁ, ଯାଉଥିଲେ ସେଠି ସବୁ ଦିଅନ୍ତି, ଜୁସ୍ ସବୁ ଦିଅନ୍ତି, ସେଠି ମଧ୍ୟ ଡ୍ରିଙ୍କ ସବୁ ଦିଅନ୍ତି, ମାନେ କ'ଣ ଆଲକୋହଲ ବା ଏସବୁ ସବୁ ୱାଇନ୍ ଏସବୁ ସବୁ ଦିଆଯାଏ। ମହାରାଜ କହିଲେ ମୋତେ ଦିଅ ଜୁସ୍ ଦିଅ, ଫ୍ରୁଟ୍ ଜୁସ୍। ତେଣୁ ତାଙ୍କ ସାଙ୍ଗରେ ଯଦି ଥିଲେ, ତାଙ୍କର ସେବକ ଥିଲେ, ସିଏ ବି ମାଗିଲେ ଫ୍ରୁଟ୍ ଜୁସ୍, ଯେତେବେଳେ ଦିଆଗଲା ତାଙ୍କୁ ଫ୍ରୁଟ୍ ଜୁସ୍ ଦିଆଗଲା, ସିଏ ଯେଉଁ ତାଙ୍କ ସେବକ ଜଣକ ସେ ଆସି କହୁଥିଲେ, କହିଲେ ସିଏ ଯେତେବେଳେ ପାନ କଲେ ଦେଖିଲେ ୱାଇନ୍ ୱାଇନ୍ ଏକା ଦେଖିବାକୁ ଏକା ୱାଇନ୍, କିନ୍ତୁ ଗୁରୁଦେବ ଯେଉଁ ପାନ କଲେ କରୁନ୍ତି ସେ ମହାରାଜ ପାନ କଲେ ତାଙ୍କର ଫ୍ରୁଟ୍ ଜୁସ୍, ସେ କହିଲେ ମୁଁ କେବେ ପାନ କରିନାହିଁ ୱାଇନ୍ କ'ଣ ଜିନିଷ ସେ ଜାଣିନାହାନ୍ତି, କିନ୍ତୁ ତାଙ୍କ ପାଖେ ଆସିଗଲା କ୍ଷମା ମାଗିଲେ ସିଏ ଭୁଲ ହେଇଗଲା କି ନେଇଗଲେ ପୁଣି ଆଉ ଥରେ ଦେଲେ। ଏ ଯେଉଁ ପାନ କରିବେ ମଦ ଯେଉଁମାନେ ପାନ କରୁଛନ୍ତି ସେମାନେ ବେହୋସ ହେଇଯାଉଛନ୍ତି, ତେଣୁ ଇଏ ମଧ୍ୟ ସୁଧା ଏ ମୁହଁ କରିଦେବ ସବୁ ଭୁଲିଯିବେ, ସବୁକିଛି ଭୁଲିଯିବେ, ଇଏ ସ୍ତ୍ରୀ ପିଲା ଛୁଆ ସ୍ୱାମୀ ଇତ୍ୟାଦି ସବୁକୁ ତ୍ୟାଗ କରିଦେବେ, ସବୁକିଛି ସବୁକୁ ତ୍ୟାଗ କରିଦେବେ, ସିଏ ଆଉ ଜାଣିବେନି ଚିନ୍ତା କରିବେ ନାହିଁ ଇଏ ମୋର ନିଜର ବା ଏ ବ୍ୟକ୍ତି ଏସବୁ କିଛି ଭୁଲିଯିବେ ସବୁ କିଛି ନାହିଁ। ପାୟତା ସୁମନ ସହିବ, ଯେମିତି ଗୋଟେ ଫୁଲ ଉପରେ ଫୁଲରେ ଯେମିତି ଭବାନ ଭବାଦ୍ରିକ କହିଲେ ତମ ଭଳି ଯେଉଁ ଭ୍ରମର, ସେ ଭ୍ରମର ରହିଛନ୍ତି, ଭ୍ରମର ଯେମିତି ଫୁଲରୁ ଟିକିଏ ରସ ନେଇକି ପଳେଇଯିବେ ସେଇଭଳି ଭାବରେ ସେ ଆମକୁ ତ୍ୟାଗ କରିଦେଇ ପଳେଇଗଲେ, ସେ ଆମଠୁ ରସ ନେଇନାହାନ୍ତି କିନ୍ତୁ ଆମକୁ ସେ ରସ ପାନ କରିକିରି ପଳେଇଗଲେ, ଏ ଟିକିଏ ବିପରୀତ ଉପମା ଦିଆଗଲା, ଏକ୍ଜାକ୍ଟଲି ସେଇଭଳିଆ ନୁହଁ। ତେଣୁ ଏଠି ଇଏ କହୁଛନ୍ତି ନନୁ ନନୁ ଭ୍ରମର ଜାତେ ମମାୟଂ ସ୍ୱାଭିକେବ ଶ୍ମଶୁ ପିତିମା, ଆଉ ପୂର୍ବ ଶ୍ଳୋକରେ ଯେଉଁ କହାଗଲା ବିଶ୍ୱନାଥ ଗୁରୁଠାକୁ କହୁଛନ୍ତି, ପୂର୍ବ ଶ୍ଳୋକ କହିଲେ ତମେ କୁଙ୍କୁମ ଶ୍ମଶୁଭିହୀନ, ତମେ ଜାଣିନାହ ଅସଭ୍ୟ ଉଚ୍ଚ, ସେ ଯେଉଁ ତମର ଶ୍ମଶୁରୀରେ ତମର ଯେଉଁ ନିଶାରେ ଲଗେଇଛ କୁଙ୍କୁମ ରହିଛି, ମୋର ଯେଉଁ ସୌତୁଣୀ ମଗର ତାଙ୍କର ବକ୍ଷଦୋଷରେ କୁଙ୍କୁମ ତମେ ଲଗେଇକି ଆସିଛ, କୃଷ୍ଣଙ୍କ ଦ୍ୱାରା ଯେଉଁ ମାଳାରେ ସେସବୁ କୁଙ୍କୁମ ଲାଗିଛି ତମେ ସେଟା ଲଗେଇକି ଆସିଛ, ତମେ ଜାଣିପାରୁନ କାହା ପାଖକୁ ଆସିଛ, କଥା କହୁଛ ଆମ ମୋ ପାଖକୁ ଆସିଛ ଦୂର୍ଭ। ଏଇଭଳିଆ ଯେଉଁ କହିଲେ ମା ସ୍ପୃଶ ସୁସାଙ୍ଗ୍ରୀ ମୋର ପାଦକୁ ଛୁଅନା, ଏ ଯେଉଁ କହିଲେ ତେଣୁ ଭ୍ରମର କହିବେ କାହିଁକି ମୁଁ କ'ଣ ଦୋଷ କଲି, ଆପଣ ଯେଉଁ କହୁଛନ୍ତି ମୋର ଶ୍ମଶୁ ଭି ନ, ଏ ଯେଉଁ କୁଙ୍କୁମ ଏଇଟା କୁଙ୍କୁମ ନୁହଁ, ଏଇଟା ହେଉଛି ମୋର ସ୍ୱାଭାବିକ ରଙ୍ଗ, ଭଗବାନ ସେଇଭଳିଆ ସୃଷ୍ଟି କରିଛନ୍ତି, ଭଗବାନ ସ୍ୱାଭାବିକ ଭାବରେ ସୃଷ୍ଟି କରିଛନ୍ତି ସେଇଟା ପିତିମା। ନ ତୁ ସୁରତ କୁଙ୍କୁମ ମିଧମ ତସ୍ୟ ଚ ତଦେକ ତାନ ମାନସ୍ୟ ମଧୁପୁର୍ଯ୍ୟାଂ କାମପି ସ୍ତ୍ରୀୟଂ ସ୍ୱପ୍ନେ ବି ଅପଶ୍ଚାତ, ମଧୁପୁରୀରେ କୌଣସି ସ୍ତ୍ରୀଙ୍କୁ ସେ ସ୍ୱପ୍ନରେ ମଧ୍ୟ ଦେଖିନାହାନ୍ତି, ତମେ କ'ଣ କହୁଛ ତାଙ୍କ ସହିତ ସଙ୍ଗ କରୁଛନ୍ତି ଏସବୁ କଥା କ'ଣ କହୁଛ, କୌଣସି ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ସେ ଦେଖିନାହାନ୍ତି, ସେ ତ ଗଲେ କଂସକୁ ହତ୍ୟା କଲେ ସବୁ ବ୍ୟବସ୍ଥା କରିଦେଇକରି ଚାଲିଗଲେ ପଢ଼ିବା ପାଇଁ, ପଢ଼ିବାକୁ ପଢ଼ିକରି ଆସି ଏବେ ଜଷ୍ଟ ଫେରୁଛନ୍ତି, ଆଉ କାହା ସହିତ ଦେଖା ବି କରିନାହାନ୍ତି କିଛି ନାହିଁ, ପ୍ରଥମେ କାର୍ଯ୍ୟ ହେଲା ସେ ମୋତେ ଆମକୁ ପଠାଇଛନ୍ତି ତୁମ ପାଖକୁ, ମୋତେ ପଠାଇଛନ୍ତି ତୁମ ପାଖକୁ, ଆଉ କାହା ସହିତ ମିଶି ନାହାନ୍ତି ସେ। ପ୍ରଥମେ ମୋ ସହିତ ମିଶି କହିଲେ ତୁମେ ଯାଅ ଶୀଘ୍ର, ପିତୃ ନୁହଁ ପ୍ରୀତିମା ଭ ତା ଗୋପୀମାନଙ୍କୁ, ଗୋପୀମାନ ପାଖକୁ ମୋ ପିତାମାନଙ୍କୁ, ପିତାମାତା ଏବଂ ଗୋପୀମାନଙ୍କ ପାଖକୁ ମୋତେ ପଠାଇଲେ। ଫାଷ୍ଟ କାମ ହେଉଛି ସେଇଟା, ଫାଷ୍ଟ ଡ୍ୟୁଟି ତାଙ୍କର ସେଇଟା। ସେ କିଛି କହିନାହାନ୍ତି, କାହା ସହିତ ଦେଖା କରିନାହାନ୍ତି, କିଛି ନାହିଁ। ତେଣୁ ଏ ତାଙ୍କର ଦୋଷ ହେଉଛି ଏଇଟା, କ'ଣ ନା ଶତ୍ରୁ ଗୋଟିଏ ଥର ପାୟନଶ୍ୟାସ ଅକୃତ ଅସକୃତ ବି, ଯଦିଓ ବହୁତ ଥର ସେ ପାନ କରିଛନ୍ତି, 8 ବର୍ଷରୁ 11 ବର୍ଷ କାଳ ପାଖାପାଖି 3 ବର୍ଷ କାଳ ପ୍ରତି ରାତ୍ରିରେ ତାଙ୍କର ରାସଲୀଳା ହେଉଥିଲା, ଅସକୃତ ବି ତଥାପି ସକୃତ ଇତି ଉକ୍ତି ରନୁରାଗେଣ ତତ୍ର ତୃଷ୍ଣାଧିକ୍ୟ ବ୍ୟଞ୍ଜତି। ତାଙ୍କୁ ଲାଗୁଥିଲା ଗୋଟିଏ ଥର ଆମେ ପାନ କରୁ, ଦ୍ୱିତୀୟ ଥର ହେଇପାରିନାହିଁ, ପାନ କରିପାରିନାହୁଁ। ତେଣୁ ଇଏ ହେଉଛି କ'ଣ ନା, ଇଏ ହେଉଛି ଅନୁରାଗ, ରାଗ ଅନୁରାଗ ଏସବୁ କଥା ରହିଛି। ତତ୍ର ତୃଷ୍ଣାଧିକ୍ୟ ଅଧିକ ତୃଷ୍ଣା, ସେ ପାନ କଲେ ତୃଷ୍ଣା ଶାନ୍ତି ହୁଏ ନାହିଁ, ତୃଷ୍ଣା ବଢ଼େ। ଭଗବତ ଗୀତାରେ ଅର୍ଜୁନ କହିଲେ, ପ୍ରଭୁ ଆପଣ ଯେଉଁ ମୁଁ କହିଲେ 10ମ ଅଧ୍ୟାୟରେ କହିଲେ, ଅନ୍ୟ ସବୁ ତାଙ୍କର ସବୁ ଇଏ ସବୁ କହିଲେ, ବିଭୂତି ବିଷୟରେ କହିଲେ, 7ମ ଅଧ୍ୟାୟରୁ ଭଗବାନ ତାଙ୍କର ବିଭୂତି ବିଷୟରେ କହୁଛନ୍ତି। ସେ କହୁଛନ୍ତି ମୁଁ ଶାନ୍ତି ପାଏ, ତୃଷ୍ଣା ହେଇପାରେ, ମୋର ତୃଷ୍ଣା କ'ଣ ମୋର ସନ୍ତୁଷ୍ଟ ହେଇପାରୁନାହିଁ, ଭୂୟ ଆହୁରି ମୋତେ କୁହନ୍ତୁ, ବିସ୍ତାରଣାତ୍ମନ ଯୋଗ ବିଭୂତିଞ୍ଚ ଜନାର୍ଦ୍ଦନ, ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତିମେ ଅମୃତମ। ପ୍ରଭୁ ମୁଁ ଆପଣ ତୃପ୍ତି ହିଁ ପାଇପାରୁନାହିଁ, ଆହୁରି କୁହନ୍ତୁ, ଆହୁରି କୁହନ୍ତୁ, ଆହୁରି କୁହନ୍ତୁ, ସମଧ୍ୟାରେ କହିଲେ। ତେଣୁ ଭଗବାନ କହିଲେ ଅର୍ଜୁନ, ହନ୍ତତେ କଥିଷା ଆମେ ଦିବ୍ୟା ଆତ୍ମବିଭୂତ ପ୍ରଧାନତଃ ଶ୍ରେଷ୍ଠ ନାସ୍ତନ୍ତ ବିସ୍ତର ସମୟ। ଭଗବାନ କହିଲେ ଅର୍ଜୁନ, ମୁଁ ତୁମକୁ କହିବି ବିଭୂତି, କିନ୍ତୁ ସେ ଶେଷ ହେବ ନାହିଁ, କେତୋଟି କେତୋଟି ମୁଖ୍ୟ ବିଭୂତି ବିଷୟରେ କହିବି, ନହେଲେ ଯଦି ମୁଁ କହିଚାଲିବି ତାହେଲେ ଯୁଦ୍ଧ ବନ୍ଦ ହୋଇଯିବ, ଆଉ ହୋଇପାରିବ ନାହିଁ, ଯୁଦ୍ଧ ଚାଲିଥିବ ତ, ଆଉ ଭଗବାନଙ୍କ କଥା ଚାଲିଛି, କିଏ ଆନନ୍ଦଦେବ କହୁଛନ୍ତି ଏ ପର୍ଯ୍ୟନ୍ତ ସେ ହୋଇପାରୁନାହିଁ, ତେଣୁ ମୁଁ କେତୋଟି ମୁଖ୍ୟ କଥା କହିବି, ମୁଖ୍ୟ ବିଭୂତି ବିଷୟରେ କହିବି। ସେଇ କଥା ମଧ୍ୟ ଆମର ଭାଗବତ ଆରମ୍ଭରେ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଲେ, ସୌନକାଦି ଋଷି କହିଲେ, ବୟଂ ତୁନ ବିତୃପ୍ୟାମ, ଆମେ ଆପଣ ଯେଉଁ କଥା କହୁଛନ୍ତି ଏଥିରେ କେବେ ତୃପ୍ତି ପାଇପାରୁନାହୁଁ। ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ଆମେ ଏଇ ଯେଉଁ ଯଜ୍ଞ ଫଜ୍ଞ କଲୁ ସେଥିରେ ତୃପ୍ତ ହୋଇଗଲୁ, ଆଉ ଦରକାର ନାହିଁ ଆମର ସେ ଯଜ୍ଞ। ଜଣେ କହିଲେ, ଜଣେ ଆଚାର୍ଯ୍ୟ କହୁଛନ୍ତି ବା ଜଣେ କହୁଛନ୍ତି ଟୀକାକାର ବା ଜଣେ ବକ୍ତା କହୁଛନ୍ତି, ସେ ଯେତେବେଳେ ଆସିଲେ ସୁତ ଗୋସ୍ୱାମୀ, ସେ ଯଜ୍ଞ ଚାଲିଥିଲା 1000 ବର୍ଷ ଧରି ଯଜ୍ଞ କରିବାକୁ ବସିଥିଲେ, କଳିଯୁଗର ଲୋକମାନଙ୍କ କେମିତି ମଙ୍ଗଳ ହେବ। ଜଣେ ଯାଇକରି ପାଖରେ କେଉଁଠି ପାଣି ଫାଣି ଥିବ, ନଦୀ ଫଦୀ ଥିବ, ଯାହା ବି ହେଉ ନବିସାରଣର କଥା ଜାଣିକରି ଗୋଟେ ବାଲ୍ଟିରେ ପାଣି ଆଣିକି ପକେଇଦେଲେ, ତା ବନ୍ଦ କରି ଲିଭେଇ ଦେଲେ ସେ ଯଜ୍ଞକୁ, ଯଜ୍ଞକୁ ବନ୍ଦ କରିଦେଲେ। ତେଣୁ ଏହି ଶ୍ଳୋକଟି କୁହାଯାଉଛି, ଭୟଂ ତୁନ ବିତୃପ୍ୟାମ, ଆମେମାନେ ଭୟଂ ଶବ୍ଦ ବ୍ୟବହାର କରାଗଲା, ଯଦିଓ ସୌନକ ଋଷି କହୁଛନ୍ତି, ଜଣେ ଋଷି କହୁଛନ୍ତି, କିନ୍ତୁ 88,000 ଋଷିଙ୍କୁ ରିପ୍ରେଜେଣ୍ଟ କରୁଛନ୍ତି ବହୁବଚନ। ଭୟଂ ତୁନ ବିତୃପ୍ୟାମ, ଆମେ କେହି ତୃପ୍ତି ହୋଇପାରୁନାହୁଁ। ଉତ୍ତମ ଶ୍ଳୋକ ବିକ୍ରମେ, ଉତ୍ତମ ଶ୍ଳୋକଙ୍କର ଯେଉଁ ରହିଛି ବିକ୍ରମ ରହିଛି, ଅଦ୍ଭୁତ କର୍ମ ସବୁ ରହିଛି, ଆମେ ତୃପ୍ତି ହୋଇପାରୁନାହୁଁ। ଭୂୟ ବୟଂ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ, ଯତ୍ ଶୁଣନ୍ତା ଶୁଣନ୍ତା ରସ, ଯେଉଁ ଶୁଣୁଥିବା ମାତ୍ରକେ କ'ଣ ହେଉଛି, ପ୍ରତି ପଦରେ ରସ ଆସୁଛି, ଜ୍ଞାନ ଆସୁଛି, ପ୍ରତି ପଦରେ ପ୍ରତି କଥାରେ ରସ ଅଛି, ଜ୍ଞାନ ଆସୁଛି। ଦଶୁଣନ୍ତା କ'ଣ, ଦଶୁଣନ୍ତା ରସ ଜ୍ଞାନ ପ୍ରତି ପଦେ, ଭୟଂ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଯତ୍ ଶୁଣନ୍ତା ରସ ଜ୍ଞାନ, ସ୍ୱାଦୁ ସ୍ୱାଦୁ ପଦେ ପଦେ, ସ୍ୱାଦ ପାଉଛନ୍ତି, ସ୍ୱାଦ ବଢ଼ି ବଢ଼ିକା ଯାଉଛି। ଇଏ ହେଉଛି ଆମର ଇକୋନୋମିକ୍ସରେ ଗୋଟେ ରହିଛି, ଡିମିନିସିଂ ମାର୍ଜିନାଲ ୟୁଟିଲିଟି, ତୁମେ ଯେତେ ବର୍ତ୍ତମାନ ଆମେ ଯିବା ପ୍ରସାଦ ପାଇବା, ଗୋଟିଏ ଗୁଣ୍ଡା ଖାଇଦେଲେ ଯେଉଁ ପ୍ରକାର ଆନନ୍ଦ ରହିବ, ଦ୍ୱିତୀୟ ଗୁଣ୍ଡାରେ କମିଯିବ, ତୃତୀୟ ଗୁଣ୍ଡାରେ କମିଯିବ, ପେଟ ଫୁଲ୍ ହୋଇଗଲେ ଆଉ ଇଚ୍ଛା ହେବନି, ବାନ୍ତି ଲାଗିବ। ଡିମିନିସିଂ ମାର୍ଜିନାଲ ୟୁଟିଲିଟି ତାକୁ କୁହାଯାଏ ଇକୋନୋମିକ୍ସରେ, ନାଇଁ ଡିମିନିସ କମି କମି ଆସିବ, ଡିମିନିସିଂ କିନ୍ତୁ ଇଏ ଏଭଳି ତତ୍ତ୍ୱ, ଇଏ ଇନକ୍ରିଜିଂ, ଏଇଟା ବଢ଼ି ବଢ଼ି କାଯିବ, ଯେତେ ପାନ କରିବ ସେତେ ଅଧିକା ହେବ,
ଚତୁର୍ଦ୍ଦଶମୀ ଏଇଥିରେ ଭାଷାରେ କହିଛନ୍ତି ଶ୍ଳୋକରେ, ତିନୋଟି କାରଣରୁ ଜଣେ ତୃପ୍ତ ହେଇଯାଏ। କ'ଣ କ'ଣ ସେ ନା ସେଇଟା ହେଉଛି କ'ଣ ନା, ପ୍ରଥମଟା ହେଉଛି ଯେ ଉଦର ଆଦି ଭରଣହୀନ ବା ପେଟ ଫୁଲ ହେଇଗଲା ଆଉ କ'ଣ ଖାଇବାକୁ ଇଚ୍ଛା ହେବ, ଯେତେ ଭଲ ହେଉ ନା କାହିଁକି, ଯେତେ କଦଳୀ ଭଜା ହେଲେ ବି ତୁମକୁ ଆଉ ଭଲ ଲାଗିବ କି। ଦ୍ୱିତୀୟ ହେଉଛି ରସ ଅଜ୍ଞାନ ନେବା, ସେ ରସ ବିଷୟରେ ଜାଣିନେ ପାଇନୁ ଆଚ୍ଛା ଦରକାର ରସ ଜାଣିନ କ'ଣ ରସ ଜାଣିନ। ଏବଂ ତୃତୀୟ ହେଉଛି କ'ଣ ସ୍ୱାଦୁ ଅଭାବ, ସ୍ୱାଦୁ ଜ୍ୱର ଫର ହେଇଗଲେ ଆଉ ଭଲ ଲାଗେ ନା, ଯେତେ ଭଲ ଜିନିଷ ହେଲେ ବି ପିତା ଲାଗିବ ଭଲ ଲାଗିବ ନାହିଁ, ତେଣୁ କାହିଁକି ଖାଉ ଇଚ୍ଛା ହେବ ନାହିଁ। ଏଇ ତିନୋଟି କାରଣରୁ ଜଣେ ଏଇ ଅଳଙ୍ଗ ବୁଦ୍ଧି ଆସେ ମୋର ହେଇଗଲା ହେଇଗଲା ଆଉ ଦରକାର ନାହିଁ କହିବେ। କିନ୍ତୁ ଇଏ ଯେଉଁ ପରମାର୍ଥିକ ଜ୍ଞାନ ରହିଛି ଏଇଟାରେ ସେଇଟା ଲାଗୁ ହେବ ନାହିଁ, ଏଇଟା ବିପରୀତ ଭାବରେ ହେବ, ଅଧିକା ବଢ଼ି ବଢ଼ିକା ଯିବ। ଏବଂ ଏଥିରେ ମଧ୍ୟ ହେୟ ରହିଛି, ମନେକର ତୁମେ ଆକୁରସ, ଆକୁରସଟା ଗୋଟେ ଏଭଳି ବସ୍ତୁ ରସ ପାନ କରିସାରିଲା ପରେ ସେଇଟା ହେୟ ହେଇଯିବ ତାକୁ ତ୍ୟାଗ କରିଦେବ, କିନ୍ତୁ ଇଏ ଗୋଟେ ଏଭଳି ବସ୍ତୁ ଆର କିଛି ହେୟ ନାହିଁ, ଏଇଟା କ'ଣ ନିଗମ କଳ୍ପତରୁ ଗଳିତମ ଫଳମ, ଆଧାରେ ଟାଙ୍କୁ ନାହିଁ କି କ'ଣ ଚୋପା ବି ନାହିଁ, ପାହାନ କରିଚାଲିଥିବେ ଆଳୟମ ଆଳୟମ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆଳୟମ ବା ରସର ସମୁଦ୍ର, ଇଏ ଭାଗବତ ରସର ସମୁଦ୍ର, ଯେତେ ପାହାଡ଼ ଖେଳେ କହିବେ ନାହିଁ ହେଇଗଲା। ଆମର ଗୋଟେ ଶ୍ଳୋକ ଟୀକାରେ ଅଛନ୍ତି, ଟୀକାକାର ଜଣେ କହୁଛନ୍ତି ଯେତେବେଳେ ସେଠି କଥା କହୁଥିଲେ ସୁଖଦେବ ଗୋସ୍ୱାମୀ ଭାଗବତ କହୁଥିଲେ, ସେଠି ଥିଲେ ସୁଖଦେବଙ୍କର ପିତା ଥିଲେ ବ୍ୟାସଦେବ ଯିଏ ତାଙ୍କୁ ପଢ଼େଇଥିଲେ ଭାଗବତମ, ବ୍ୟାସଦେବଙ୍କ ଗୁରୁ ନାରଦ ମୁନି ଥିଲେ ଯିଏ ତାଙ୍କୁ ପଢ଼େଇଥିଲେ ବ୍ୟାସଦେବଙ୍କୁ ପଢ଼େଇଥିଲେ ଭାଗବତମ, କିନ୍ତୁ ସିଏ ଯେତେବେଳେ ଶୁଣୁଥିଲେ ତାଙ୍କୁ ଲାଗୁଥିଲା ଅଶ୍ରୁତତରମ ଏବ, ଯେମିତି ଆଗରୁ ଶୁଣିନାହାନ୍ତି ଗୋଟେ ନୂଆ ଶୁଣୁଛନ୍ତି ଏଇଭଳି ତାଙ୍କୁ ଲାଗୁଥିଲା। ତେଣୁ ପ୍ରଭୁପାଦ ମହାରାଜ ଶୋକ ଭାଷାରେ ଟୀକାରେ କହୁଛନ୍ତି, ଲେଖିଦେବ ତୁମେ ତ ମୁଁ କ'ଣ କହିବି, ଟ୍ରାନ୍ସଲେଣ୍ଟାଲ ଲିଟରେଚର ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର ଲୁମିନସ୍ ଉଇଥ୍ ପ୍ରୋଗ୍ରେସିଭ ରିଡିଂ ଆଣ୍ଡ ରିଲାଇଜେସନ୍ ଇଟ୍ ଇଜ୍ ଟ୍ରାନ୍ସଲେଣ୍ଟାଲ ସବଜେକ୍ଟ ମ୍ୟାଟର। ଇଏ ପରମାର୍ଥିକ ବସ୍ତୁ ଆଉ ଭୌତିକ ବସ୍ତୁ ଭିତରେ ତଫାତ୍ ହେଉଛି ଏଇଟା, ଭୌତିକ ବସ୍ତୁ ଏ ଭୌତିକ ଜଗତ ତ୍ରିଗୁଣ ଭିତରେ ରହିଛି, କିନ୍ତୁ ପରମାର୍ଥିକ ବସ୍ତୁ ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ଆକୁ ଯେତେ ପଡ଼ୁଥିବ ଯେତେ ଅନୁଭବ କରୁଥିବ ଆର ଆଲୋକ ସେତେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେଇକା ଯାଉଥିବ, ପ୍ରଭୁପାଦ ମହାରାଜ ତାଙ୍କ ବାବାଦେବତା କହୁଛନ୍ତି। ତେଣୁ ଏହିଭଳି ଭାବରେ ରାଧାରାଣୀଙ୍କ ଫିଲିଂ, ରାଧାରାଣୀଙ୍କର ଭାବ କ'ଣ ନା ସକୃତ ଅସକୃତ ଅପି, ବହୁବାର ପାନ କଲେ ମଧ୍ୟ ତାଙ୍କୁ ଲାଗୁଛି ଗୋଟିଏ ଥର ପାନ କଲି ଦ୍ୱିତୀୟ ଥର ହେଇନାହିଁ ଏଇଭଳି ତାଙ୍କୁ ଲାଗୁଛି। ଅଧର ଏବେ ସୁଧା, ତାଙ୍କର ସୁଧା ଅମୃତ କହିଲେ ତାଙ୍କର ଅଧର ହେଉଛି ଅମୃତ, ଅଧରାମୃତ ବୋଲି କୁହାଯାଏ ଅଧରାମୃତ, ତବ କଥା ଅମୃତମ, ଭଗବାନଙ୍କ ସବୁକିଛି ଅମୃତ, ତାଙ୍କ ରୂପ ଅମୃତ, ତାଙ୍କ ଲୀଳା ଅମୃତ, ତାଙ୍କ କଥା ଅମୃତ, ତାଙ୍କ ସବୁକିଛି ଅମୃତ, ଏ ଭୌତିକ ଜଗତର ନୁହଁ, ଏ ଭୌତିକ ଜଗତର ଉର୍ଦ୍ଧ୍ୱର ଅମୃତ, ଅମୃତ ତତ୍ତ୍ୱ ସିଏ ଅଧରାମୃତ। ପୁରାଣ ଗୋପବୃନ୍ଦେଇ କୁହାଯାଇଛି ସେପଟି ଅଛନ୍ତି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ, ତ ଗୋପୀମାନେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି କୃଷ୍ଣଙ୍କ ବିଷୟରେ, କୃଷ୍ଣ ପଳେଇଗଲେ ପ୍ରଥମ ଥର ପାଇଁ ଗଲେ କ'ଣ ବାଛୁରୀ ଚରିବା ପାଇଁ ଗଲେ, ସେହି ଶ୍ଳୋକଟି ରହିଛି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟର କଥା, ଯାଉଛନ୍ତି କ'ଣ ବରହା ପିଡ଼ ନଟବ୍ରବପୁ କନ୍ନୈ କନିକାରମ ବିଭ୍ରତବାସ କନ୍ନ କପିଶ ବୈଜୟନ୍ତୀ ଚମାଳ ରନ୍ଧ୍ରାନ୍ ବେଣୁ ରଧର୍ସୁଦୟା, ଅଧର୍ସୁଦୟା ସେଠି ଆସିଲା, ରନ୍ଧ୍ରାନ୍ ବେଣୁ ରଧର୍ସୁଦୟା ପୁରାନ୍ ଗୋପବୃନ୍ଦେଇ ବୃନ୍ଦାରଣ୍ୟଶ୍ୱପଦରମଣ ପ୍ରାବିଶ ଗୀତ କୀର୍ତ୍ତି। ଏଇଭଳି ଭାବରେ କୃଷ୍ଣ ପଳେଇଯାଇଛନ୍ତି, ତାଙ୍କ ସାଙ୍ଗମାନେ ବାଳକମାନେ ପଳେଇଯାଇଛନ୍ତି, କିନ୍ତୁ ଗୋପୀମାନେ ତାଙ୍କର ଯାଇନାହାନ୍ତି, ଗୋପୀମାନେ ଗୃହରେ ରହିଛନ୍ତି କିନ୍ତୁ ତାଙ୍କ କଥା ଚିନ୍ତା କରୁଛନ୍ତି, ଏଇଭଳି ଭାବରେ ଯାଉଛନ୍ତି, ଏଇଭଳି ଭାବରେ ଯାଉଛନ୍ତି। ଏଇ ଶ୍ଳୋକଟି ହେଉଛି ଏ ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ବନ୍ଦ କରିଦେଲେ, ତାଙ୍କର ବ୍ରହ୍ମଚିନ୍ତନକୁ ବନ୍ଦ କରିଦେଲେ, ନିଜର ମତିକୁ ଧିକ୍କାର କଲେ, ଧିଙ୍ଗ ମେ ମତି ବୋଲି କୁହାଯାଇଛି, ଆସି ପାଠ ପଢ଼ିଲେ ଭାଗବତ ପଢ଼ିଲେ ପିତାଙ୍କ ପାଖରେ। ଏ ଶ୍ଳୋକଟି ରାଧାରାଣୀଙ୍କର ମନର ଭାବ ସେ ପ୍ରକାଶ କରିପାରୁନାହାନ୍ତି, ପ୍ରକାଶ କରି ଭଗବାନ ରୂପମାଧୁରୀ ଏଇଠି ବର୍ଣ୍ଣନା କରାଯାଇଛି, ରୂପମାଧୁରୀ ଭଗବାନଙ୍କର କୃଷ୍ଣ ହେଉଛନ୍ତି ଚାରୋଟିରେ ସହିତ ତାଙ୍କ ସହିତ କେହି ସମାନ ହୋଇପାରିବେନି, ଚାରୋଟି ମାଧୁରୀ। ଏଠି ହେଉଛି ରୂପ ମାଧୁରୀ, ଏଠି ରୂପ ମାଧୁରୀ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ। ଏଥିରେ କୁହାଯାଉଛି କିଭଳି ଭଗବାନ ରୂପ ନା ବରହାପିଡ଼ ମସ୍ତକରେ ସେ ମୟୂର ପିଛରେ ଧାରଣ କରିଛନ୍ତି, ବରହାପିଡ଼ ନଟବର ବପୁ, ବରହାପିଡ଼ ନଟବର ବପୁ ଯେଉଁ ଯାଉଛନ୍ତି ନୃତ୍ୟ କରି କରିକା ଯାଉଛନ୍ତି, ଚାଲିକରି ଯାଉନାହାନ୍ତି, ନୃତ୍ୟ କରି କରିକି ଯାଉଛନ୍ତି। ବରହାପିଡ଼ ନଟବର ବପୁ କହ୍ନୈୟ କନିକା ହାରମ, ଗୋଟିଏ ଏକ ବଚନ କୁହାଗଲା କନିକା ହାରମ, କନିଆରି ଫୁଲ ଗୋଟିଏ ଲଗାଇଛନ୍ତି, ଦୁଇଟା ମିଳିଲାନି, ଗୋଟିଏ ଲଗାଇଛନ୍ତି କନିକା ହାରମ, ଏକ ବଚନ କୁହାଯାଉଛି କର୍ଣ୍ଣୟ ଦୁଇଟି ଦୁଇ କର୍ଣ୍ଣରେ ଗୋଟିଏ ଫୁଲ ଲଗାଇଛନ୍ତି, କେତେବେଳେ ଏ କର୍ଣ୍ଣରେ ସେତେବେଳେ ସେ କର୍ଣ୍ଣରେ ଲଗାଉଛନ୍ତି। କର୍ଣ୍ଣୟ କନିକା ଆରମ୍ଭ ବିଭ୍ରତ ବାସ ବସ୍ତ୍ର ଧାରଣ କରିଛନ୍ତି, କିଭଳି ଭାବରେ ବିଭ୍ରତ ବାସ କନକ ବିଷ କନକ ସୁବର୍ଣ୍ଣ ଭଳି ବାସ ଧାରଣ କରିଛନ୍ତି, ବିଭ୍ରତ ବାସ କନକ ବିଷ ବୈଜନ୍ତୀଙ୍କ ମାଳା, ମାଳା ଯେଉଁ ଧାରଣ କରିଛନ୍ତି ବୈଜନ୍ତୀ ମାଳା, ବୈଜନ୍ତୀ ମାଳା କହିଲେ ପାଞ୍ଚଟା କଲର୍ ପାଞ୍ଚଟା ରଙ୍ଗର ମାଳାକୁ ବୈଜନ୍ତୀ ମାଳା କୁହାଯାଏ। ଏବଂ ରନ୍ଧ୍ରାନ୍ ବେଣୁ ବେଣୁ ଧାରଣ କରିଛନ୍ତି, ରନ୍ଧ୍ର ତା'ର ଯେଉଁ କେତେଟି ରହିଛି, ସାତଟି ରନ୍ଧ୍ର ନା କେତେ, ସାତଟି ରନ୍ଧ୍ର ରହିଛି, ସରଗମ ପାଧାନିଶା ଯେଉଁ ରହିଛି, ସେ ଯେଉଁ ପୁରାଣ ଅଧର ସୁଧା ମୁଖରେ ଲଗାଇଦେଲା ମାତ୍ରେ ଅଧର ନିମ୍ନ ଉଠ ଅଧର ରହୁଛି, ଅଧର ସୁଧା ଆସି ପହଞ୍ଚିଗଲା ତା ଦେହରେ, ପୂର୍ଣ୍ଣ କରିଦେଲେ ଅଧର ସୁଧା, ଅଧର ସୁଧା ପୁରାଣ ଗୋପବୃନ୍ଦେଇ ଗୋପବୃନ୍ଦମାନେ ଶ୍ରବଣ କରୁଛନ୍ତି ସେଇଟାକୁ। ଏବଂ ପ୍ରାବିଶ୍ୟ ଗୀତ ସେମାନେ ମଧ୍ୟ କୃଷ୍ଣଙ୍କର ଗୀତ ଗାନ କରିକିରି ଏଇଭଳିଆ ବୃନ୍ଦାରଣ୍ୟ ସ୍ୱପଦ ରମଣମ୍, ବୃନ୍ଦାରଣ୍ୟରେ ସ୍ୱପଦ ରମଣମ୍ ଭଗବାନ ପାଦପଦ୍ମକୁ ସ୍ଥାପନ କରୁଛନ୍ତି ରମଣମ୍, ବୃନ୍ଦାବନ ଆନନ୍ଦିତ ହୋଇଯାଉଛି, ବୃନ୍ଦାବନର ଯେଉଁ ଭୂମି ରହିଛି ଭଗବାନ ପାଦପଦ୍ମ ସ୍ପର୍ଶରେ ରମଣ ଆନନ୍ଦିତ ହୋଇଯାଉଛି, ତାଙ୍କର ଶରୀରରେ ରୋମାଞ୍ଚ ଜାତ ହେଉଛି, ଏ ଯେଉଁ ବିଭିନ୍ନ ପ୍ରକାର ସବୁ ଘାସ ଇତ୍ୟାଦି ହେଉଛି ଏଇଟା ତାଙ୍କ ଶରୀରରେ ରୋମାଞ୍ଚ ରୋମାଞ୍ଚ ଜାତ ହେଉଛି। ଅଧର ସୁଧା ପୁରାଣ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି, ଅଧର ସୁଧା ଇଏ ହେଉଛି ଅଧର ସୁଧା ଅମୃତ, ଅଧର ଅମୃତ ଏଇଟାକୁ ଯେ ପାନ କରିବେ ସେ ତୃପ୍ତ ହୋଇପାରିବେ, ଯେ ପାନ କରିନାହାନ୍ତି ସେ ଜାଣିନେ ତାଙ୍କ କଥା ନାହିଁ, ତାଙ୍କ ରସ ଜ୍ଞାନ ନାହିଁ, ତାଙ୍କର ରସ ଜ୍ଞାନ ନାହିଁ ଆଉ ସେ କ'ଣ ପାନ ଇଏ କରିବେ, ଯାହାର ଜ୍ଞାନ ଅଛି ସେ ଛାଡ଼ିବ ନାହିଁ, ଆହୁରି ଦିଅ ଆହୁରି ମାଳୟମ୍ ରସମାଳୟମ୍, ରସମାଳୟମ୍ ତା ହେଉଛି କ'ଣ କ'ଣ ଅର୍ଥ ହେଉଛି ରସର ସମୁଦ୍ର ବା ଆଲୟମ୍ ଲୟତକ୍ ମୃତ୍ୟୁ ପର୍ଯ୍ୟନ୍ତ ପାନ କରି ଚାଲିବେ ନିଗମ କାଳପୂତରୁ, ଏଇଟା ହେଉଛି ଆଶୀର୍ବାଦ, ହେଉଛି ଆଶୀର୍ବାଦ ଭାଗବତମରେ ଭାଗବତ ପ୍ରଥମେ ବ୍ୟାସ ଦେଲେ ତିନୋଟି ଶ୍ଳୋକରେ ମଙ୍ଗଳାଚରଣ କଲେ, ଇଏ ହେଉଛି ଆଶୀର୍ବାଦ ନିଗମ କାଳପୂତରୁ, ନିଗମ ରୂପ କଳ୍ପର ଇଏ ହେଉଛି ତରୁର, ଇଏ ହେଉଛି ସୁପକ ମିଷ୍ଟ ଫଳ, ନିଗମ କାଳପତରୁ ଗଳିତମ ଫଳ, ଇଏ ପାଚିଲେ ପାଚିଗଲେ କାହିଁକି ତଳେ ପଡ଼ିଗଲା ବୋଲି ଇଏ ହେଲା ନ୍ୟୁଟନ୍ କଲେ, କିନ୍ତୁ ଇଏ ତଳେ ପଡ଼ୁନାହିଁ ଆମେ ରିସର୍ଚ୍ଚ କରିବା କାହିଁକି ତଳେ ପଡ଼ୁନାହିଁ, ତଳେ ପଡ଼ିବାକୁ କିଏ ଦେବେ ଏଭଳି ଫଳକୁ, ପଡ଼ିବା ପଡ଼ିବା ପୂର୍ବରୁ ସେ ଧରିଦେବେ ସୁଖ ମୁଖା ସୁଖ ଧରିଦେଲା ପାସ୍ ତାଙ୍କ ମୁଖରୁ ଆସିଲା, ତାହେଲେ ଯେଉଁ ମିଷ୍ଟତା ହେଲା ବଢ଼ିଗଲା, ସୁଖ ମୁଖ ତଳେ ପଡ଼ୁନାହିଁ ପୁଣି ଧରିଦେଉଛନ୍ତି, ପରମ୍ପରାରେ ଆସୁଛି ଗୁରୁ ପରମ୍ପରାରେ ଆସୁଛି ଗଳିତଂ ଫଳମ୍ ପତିତଂ ଫଳମ୍ କୁହାଯାଇ ନାହିଁ, ଗଳିତଂ ଫଳମ୍ ଗଳିତଂ ଫଳମ୍ ସୁଖମୁଖା ଅମୃତ ଦ୍ରବ ସଂଯୁକ୍ତ ଅମୃତ ଦ୍ରବ ଏଇଟା ଅମୃତ ରହିଛି, ପିବତମ ଭାଗବତମ୍ ରସମ ଆଳୟମ୍ ଏ ରସର ଆଳୟ ରସର ଆଳୟ ରସ ସମୁଦ୍ର ପିବତ ଭାଗବତ ରସମ ଆଳୟ ମୁହୁର ପ୍ରତି ମୁହୂର୍ତ୍ତରେ ରସିକା ଭୂ ଭାବୁକା ଏ ଭୂମି ଏ ପୃଥିବୀ ପୃଷ୍ଠରେ ହିଁ ଆଭେଲେବୁଲ୍ ଆଉ କେଉଁଠି ନାହିଁ, ତେଣୁ ରସିକ ବ୍ୟକ୍ତିମାନେ ଏଇଟାକୁ ରସ ତୁମର ଦରକାର ନିଅ ରସ, କେତେ ରସ ନଉଛ ନିଅ ଯେତେ ରସ ନଉଛ ନିଅ, ଏଇ କଥା ଏଇ ରସ ଚାଲିଛି ବର୍ତ୍ତମାନ ରାଧାରାଣୀଙ୍କର ମୁଖରୁ ଆସୁଛନ୍ତି ନିର୍ଗତ ନିର୍ଗତ ରସ, ତେଣୁ ଏଠି କୁହାଯାଉଛି ସକୃତ କି ଅସକୃତ ଭଳି ଲାଗୁଛି, ଅସକୃତ ଯଦିଓ ହେଲା ବହୁତ ଥର ସେ ପାନ କରିଛନ୍ତି ଅଧର ସୁଧା, କିନ୍ତୁ ତାଙ୍କୁ ଲାଗୁଛି ଗୋଟିଏ ଥର ପାନ କଲେ ଅଧର ଏବଂ ସୁଧା ଅଧର ହେଉଛି ତାଙ୍କ ସୁଧା ତାମ ଇତ୍ୟତ ଏବ ଏତାବ ଏତାବି ଅପି ସନ୍ତାପେଇ ନ ମ୍ରିୟାମହେ ଇତି ଭାବ, କହିବାର ଅର୍ଥ ହେଉଛି କୃଷ୍ଣଙ୍କ ବିରହରେ ବିରହ ଦଶା ରହିଛି, ଦଶଟି ଦଶା ରହିଛି ବିରହ ଦଶା, ଅନ୍ତିମ ଦଶା ହେଉଛି ମୃତ୍ୟୁ, ଯଦି କିଏ ଚିନ୍ତା କରିବେ ଏତେ ତୁମେ ବିରାଟ ଛଟପଟ ହେଉଛ, ତୁମେ କି ବଞ୍ଚିକି ରହିଛ ତ, ମୃତ୍ୟୁବରଣ କରିଯିବା କଥା ଆମେ କହିଥିଲୁ ସେ କଥା। ଯେତେବେଳେ ଭଗବାନ ନାହାନ୍ତି ବୋଲି ଖବର ପାଇଲେ ଅର୍ଜୁନଙ୍କ ଠାରୁ, ସାଙ୍ଗେ ସାଙ୍ଗେ କୁଥା ବା କୁନ୍ତୀ ଦେବୀ ଶରୀର ତ୍ୟାଗ କରିଦେଲେ, ଏ ବିରହ ଦଶା ରହିଛି। ତାହେଲେ ଇଏ କେମିତି ମୃତ୍ୟୁବରଣ କରୁନାହାନ୍ତି ନା, ଇଏ ହେଉଛି ଅଧର ସୁଧା, ଅଧର ପାନ କରି ସୁଧା ପାନ କରିଦେଇଛନ୍ତି ଅମୃତ, ଆଉ ସେ ମୃତ୍ୟୁବରଣ କରିବେ ନା, ଅମୃତ ପାନ କରି ରାହୁ। ଏଇ ସମୁଦ୍ର ଯେଉଁ ଭବ ସମୁଦ୍ରରୁ ବାହାରିଥିବା ଯେଉଁ ଇଏ ପାନ କରି ସେ ମୃତ୍ୟୁବରଣ କଲେନି, ଆଉ ଏଠି କ'ଣ କଥା। ଇଏ ହେଉଛି ପ୍ରକୃତ ପ୍ରକୃତ ଅଧର, ପ୍ରକୃତ ସୁଧା, ପ୍ରକୃତ ଅମୃତ। ତେଣୁ ନ ମ୍ରିୟାମୟେ ଆମେ ମୃତ୍ୟୁବରଣ କରୁନାହୁଁ, ସେ ଗୋଟେ ଥର ପାନ କରିଦେଇଛୁ ମୃତ୍ୟୁବରଣ କରୁନାହୁଁ। ଯେତେବେଳେ ଭଗବାନ କାଳିଆଦମ ଲୀଳାଟି କରୁଥିଲେ ସେହି ସମୟରେ ସେଠି ଯେଉଁ ବୃକ୍ଷ ଅଛି କଦମ ବୃକ୍ଷ ସବୁ, ସେଠି କୌଣସି ଗଛ ଲତା ପଶୁ ପକ୍ଷୀ କୀଟପତଙ୍ଗ କେହି ରହିପାରୁନଥିଲେ। ଆକାଶରେ ଉଡ଼ି ଯାଉଥିବା ପକ୍ଷୀ ମଧ୍ୟ ମୃତ୍ୟୁବରଣ କରୁଥିଲା, ଏଭଳି ବିଷାକ୍ତ ଥିଲା ସେ ଜଳ, କାଳିଆର ଜଳ। କିନ୍ତୁ ସେ କଦମ୍ବ ବୃକ୍ଷଟି କେମିତି ରହିଥିଲା ନା, କୁହାଯାଏ ଯେଉଁ ଗରୁଡ଼ ଯାଇଥିଲେ ଆଣିବା ପାଇଁ, ଆମେ ତା କହିଥିଲୁ, ଯେତେବେଳେ ସ୍ୱର୍ଗରେ ଆକ୍ରମଣ କରି ଦେବତାମାନଙ୍କୁ ପରାସ୍ତ କରିକି ସେ ଅମୃତ ଆଣି ପଳାଇ ଆସିଥିଲେ, ସେଇଠି ଟିକିଏ ରଖିଦେଇଥିଲେ, ତେଣୁ ସେ ଆଜି ବଞ୍ଚିକି ରହିଛି, ନହେଲେ ଆଉ ସବୁ ମୃତ୍ୟୁବରଣ କରିଥିଲେ। ତେଣୁ ଇଏ ଯେଉଁ ଅଧର ସୁଧା ପାନ କରିଦେଇଛନ୍ତି, ଇଏ କେମିତି ମୃତ୍ୟୁବରଣ କରିବେ, ଖାଲି ଛଟପଟ ହେଉଛନ୍ତି, ତାଙ୍କ ବିରହରେ ଛଟପଟ ହେଉଛନ୍ତି, ମୃତ୍ୟୁବରଣ କରୁନାହାନ୍ତି। ଅଧର ସୁଧା ଏଇଠି ପିଞ୍ଜତି ଏତା ଏତା ମଦର୍ଥେଇ ମଦ ଥେଇ କଷ୍ଟେଷୁ ମରିୟନ୍ତେ ତଦାହଂ କାଭ୍ୟାଂ କଷ୍ଟଂ ଦାସ୍ୟାମି। ତାଙ୍କର ଉଦ୍ଦେଶ୍ୟ ହେଉଛି ଏଇଟା, ମୋତେ କାହିଁକି ଆମେ ଛଟପଟ କରୁଛନ୍ତି ନା, ଇଏ ଏହିଭଳି ଭାବେ ମରନ୍ତୁ। କୃଷ୍ଣଙ୍କର ତାଙ୍କର ରାଧାରାଣୀଙ୍କର ଭାବ ହେଉଛି ଏଇଟା, କୃଷ୍ଣ ଆମେ ଚାହୁଁ ଆମେ ଏଇଭଳି ଭାବେ ଛଟପଟ ହୋଇ ମରିବୁ, କଷ୍ଟ ପାଇବୁ ଏଇଭଳି ଭାବରେ, ସେଥିପାଇଁ ସେ ଆସୁନାହାନ୍ତି ଆମ ପାଖକୁ। ଏତା ମଦର୍ଥେଇ ଅର୍ଥେଇ, ଆମେ ଆର୍ଥ ହେଇକରି କ'ଣ ହେଉଛୁ, କଷ୍ଟେ କଷ୍ଟେ ଯଦି ଏଇଭଳି ଭାବରେ କଷ୍ଟ ପାଇକରି ମରିଛନ୍ତି, ଏଭଳି ଏଇଭଳି ଭାବେ ମରନ୍ତୁ, ମରିପାରିବେନି, ଛଟପଟ ହେବେ, କୁହନ୍ତୁ ଭଲ ମତ ଆନନ୍ଦ ଲାଗିବ। ଯେମିତି ବ୍ୟାଧ ବ୍ୟାଧ ସେ ଗୋଟେ ପକ୍ଷୀମାନଙ୍କୁ ସେ ମାରୁଥିଲା, ପଶୁମାନଙ୍କୁ ମାରୁଥିଲା, ଛଟପଟ ହେଇଥିଲେ ଦେଖିଲେ ଆନନ୍ଦ ଲାଗିବ। ଏଭଳି ମଧ୍ୟ ଆମର ତଥାଗତ ଧାର୍ମିକ ସମ୍ପ୍ରଦାୟରେ ଅଛନ୍ତି, ଯେତେବେଳେ ତାକୁ ମାରିବେ ତାକୁ ଏକାଥରେ ମାରିବେ ନାହିଁ, ଛଟପଟ 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 କରି ମାରିବେ ତାକୁ, କ'ଣ ନା ବହୁତ ଆମକୁ ଆନନ୍ଦ ଲାଗୁଛି। ଇଏ ହେଉଛି ଧର୍ମ, ତାଙ୍କର ଧର୍ମ ହେଉଛି ଏଇଟା, ଇଏ ହେଉଛି ଧର୍ମ। ତାକୁ ଛଟପଟ ଛଟପଟ ହେଇକି ମୃତ୍ୟୁବରଣ କଲେ ହେ କେତେ ଆନନ୍ଦ, ତୁମକୁ ଯେତେ ଛଟପଟ କରାଯିବ ସେତେବେଳେ ଆରେ ବାପରେ ବାପରେ ବାପ, କେଉଁଠି ଲୁଚିବୁ କେଉଁଠି ଲୁଚିବୁ, ସେତେବେଳେ ଏଇଭଳି ଭାବ ଅନ୍ୟମାନଙ୍କୁ ଛଟପଟ କଲାବେଳେ ବହୁତ ଆନନ୍ଦ ଲାଗୁଛି। ତେଣୁ କୃଷ୍ଣଙ୍କୁ ବର୍ତ୍ତମାନ ଆମେ ଛଟପଟ ହେଲେ ଦେଖିଲେ ଆନନ୍ଦ ଲାଗୁଛନ୍ତି, କୃଷ୍ଣଙ୍କୁ ଆନନ୍ଦ ଲାଗୁଛି। ଆମେ ଛଟ ମୃତ୍ୟୁ ପରେ ମରଣ କରିବୁନି, ଆମେ ପିଏଇ ଦେଇଛନ୍ତି ଅବୃତ, ମୃତ୍ୟୁବରଣ କରିବୁନି, ଛଟପଟ ହେବୁ ଛଟପଟ ହେବୁ କୃଷ୍ଣ ବିରହରେ, ସେଇଟା ଦେଖି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଇଏ ତାଙ୍କର ମରିଛନ୍ତି ତଦାହଂ କାଭ୍ୟ କଷ୍ଟଂ ଦାସ୍ୟାମି, ମୁଁ ତାଙ୍କୁ ଏଇଭଳି ଭାବରେ ତାଙ୍କୁ କଷ୍ଟ ଦେବି, ଏଇଭଳି ଭାବରେ ଆମକୁ କଷ୍ଟ ଦେଉଛନ୍ତି, ରାଧାରାଣୀଙ୍କର ଭାବ ହେଉଛି ଏଇଟା ଦାସ୍ୟାମି। ତସ୍ମାତ୍ ଅସ୍ୟାନ୍ ମରଣାଭାବ, ଆମେ ମୃତ୍ୟୁବରଣ କରୁନା, ଅଧର ସୁଧା ପୁଆଇ ଦେଇଛନ୍ତି ଆମେ ମରିପାରୁନା, ଏଇଭଳି ଭାବେ ତାଙ୍କ ଭାବ ହେଉଛି ଏଇଟା କୃଷ୍ଣ। ଆମେ ଛଟପଟ ହେଲେ ତାଙ୍କୁ ଆନନ୍ଦ ଲାଗୁଛି, ଆମେ ଛଟପଟ ହେବା ଦେଖିକରି। ଅତ ସକୃଦୈବ ପାୟୁତ୍ୱା ସଦ୍ୟ ତତ୍କ୍ଷଣ ଏବ ଅସ୍ମାତ୍ ତ୍ୟାଜ, ତେଣୁ ସେଇଥିପାଇଁ ସକୃତ ଗୋଟିଏ ଥର ପାନ କରେଇଦେଲେ ଆମେ ତ ମରିବୁ ନାହିଁ, ମୃତ୍ୟୁ ଅମୃତ ଦେଇଦେଲେ ଆଉ ମରିବୁ ନାହିଁ, ତେଣୁ ପଳେଇଗଲେ ଆମେ ଛଟପଟ ହେବୁ, ସେଇଠି ତାଙ୍କୁ ଭଲ ଲାଗିବ, ଆନନ୍ଦ ଲାଗିବ କୃଷ୍ଣଙ୍କୁ, ଆନନ୍ଦ ଲାଗିବ ଆମେ ଛଟପଟ ହେଲେ ଦେଖିକରି। ଆତ ଅସ୍ମାତ୍ ସୁଖଦାନେ ତାତ୍ପର୍ଯ୍ୟ ସତି ସୁଧା ପାୟନ ଅସ୍ୟ ଅସତ୍କୃତଂ ସାତ୍ ଇତି ତମେବ ବିଚାର ଇତି ଭାବ। ତେଣୁ ଏ ଭାବ ରାଧାରାଣୀଙ୍କର ଭାବ ହେଉଛି, ତମେ ଏଇଟା ବିଚାର କର, କୃଷ୍ଣଙ୍କର କ'ଣ ଏଇଟା ନିର୍ଦ୍ଦୟତା ନା କ'ଣ, ଇଏ ହେଉଛି ଜଳ୍ପ, ଇଏ ଆସିବ ଏଇଟା କି ଜଳ୍ପ ଶୁଣିବା ଆମେ, କି ଜଳ୍ପ କୃଷ୍ଣଙ୍କର କ'ଣ ଏଇ ନିର୍ଦ୍ଦୟତା, କିନ୍ତୁ ସେ ଭାବୁଛନ୍ତି ସେଇଭଳି ଭାବରେ। ନନୁ ଯଦି କହିବେ ଭ୍ରମର କହିବେ, ନନୁ ଏବଂ ଚେତ୍ ସାଧୁ ଭବତ୍ୟା କଥଂ ତସ୍ମୈ ସ୍ପୃହନ୍ତି ତତ୍ତାହା, ଯଦି ତାହେଲେ ଠିକ୍ ଅଛି, ଯଦି କହୁଛ ସେ ତୁମକୁ ଏତେ କଷ୍ଟ ଦେଉଛନ୍ତି, ତୁମେ ତାଙ୍କ କାହିଁକି ସ୍ମରଣ କରୁଛ, ତାଙ୍କ କାହିଁକି ସ୍ପୃହନ୍ତି, ତାଙ୍କ କାହିଁକି ଚାହୁଁଛ, କଥଂ ତସ୍ମୈ ସ୍ପୃହନ୍ତି, ତାଙ୍କୁ ସ୍ପୃହା କାହିଁକି କରୁଛ, ଭୁଲି ଯାଉନି ତାଙ୍କୁ ଜଣେ କହିବ ନା ନାହିଁ, ପ୍ରଶ୍ନ ଆସିବ ନା ନାହିଁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀକି ପ୍ରବେଶ କରିଛନ୍ତି, ଟୀକା ଦେଉଛନ୍ତି, କ'ଣ ଛୋଟିଆ କଥା। ତେଣୁ ସେ କହିଲେ ମୋହିନୀ ମୋହିନୀ ବୁଦ୍ଧିଭ୍ରଂଶିନୀ, ମୋହିନୀ କହିଲେ ବୁଦ୍ଧିଭ୍ରଂଶ କରିଦେଉଛି ଆମର, ବୁଦ୍ଧି ନାଶାତ ପ୍ରଣଶ୍ୟତି ଯେଉଁ କହିଲା ନା ଭଗବତ ଗୀତାରେ କହିଲେ, ଆମର ବୁଦ୍ଧି ନଷ୍ଟ ହୋଇଗଲା, ଆମେ ପ୍ରଣ ପତନ ହୋଇଗଲା। ତେଣୁ ବୁଦ୍ଧି ଆମର ନଷ୍ଟ କରିଦେଉଛି ମୋହିନୀ, ମଦ ମଦପାନ କରିଦେଇଛୁ, ମୋ ବୁଦ୍ଧି ନଷ୍ଟ ହୋଇଗଲା। ଅତ ତେନା ଅସ୍ମାଦୟୋ ଲୋକଦ୍ୱୟତି ଏବ ଭ୍ରଂଶିତା ଇତି, ଦୁଇ ଲୋକକୁ ଆମେ ଦୁଇ ଲୋକ ଭ୍ରଂଶ ହୋଇଗଲୁ, ଏ ଲୋକ ଭ୍ରଂଶ ହୋଇଗଲୁ, ଆମ ପିତା ପତି ସମସ୍ତଙ୍କୁ ତ୍ୟାଗ କରିଦେଲୁ, ଏବଂ ପରଲୋକ ମଧ୍ୟ ଆମର ଗଲା। ଏ ଲୋକ ଯେ ଗଲା ମାନେ ଆଉ ପରଲୋକ ଆଉ କ'ଣ ରହିବ କି, ଏ ଲୋକ ଗଲା ସେ ଲୋକ ମଧ୍ୟ ଯିବ, ଦୁଇ ଲୋକ ଗଲା ଭ୍ରଂଶ ଭ୍ରଂଶ ହୋଇଗଲୁ, ଭ୍ରଷ୍ଟ ହୋଇଗଲୁ ଏଇଭଳି ଭାବରେ। ତେଣୁ ବହୁତ ବଡ଼ ଇଏ ଦେଇଛନ୍ତି, ବହୁତ ବଡ଼ ଭାଷ୍ୟ ଦେଇଛନ୍ତି କିଏ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ତେଣୁ ତେଣୁ ଏଠି କହୁଛି ଯଦି କୃଷ୍ଣ କହିବେ, ଯଦି ସେ ଭ୍ରମର କହିବ ଯେ ତମେ ସିଏ ତୁମକୁ କୃଷ୍ଣ ଆବାଣ୍ଡନ ୟୁ, କୃଷ୍ଣ ତୁମକୁ ତ୍ୟାଗ କରିଦେଲେ, ସେଇଟା ତାଙ୍କର ଦୋଷ ନା ତୁମର ଦୋଷ। ତେଣୁ ରାଧା ଏଇଟା କହିଲେ ସୁମନସ ଇବ ଭଗବାନ ଇବ୍ରିକ ଇଦ୍ରିକ, ତମେ କିଭଳି ଭାବରେ ତୁମ ଫୁଲକୁ ତ୍ୟାଗ କରିଦେଉଛ, ସେଇଟା କାହାର ଦୋଷ, ଫୁଲର ଦୋଷ ନା ତୁମର ଦୋଷ, ଇଦ୍ରିକ ଭବାଦ୍ରିକ। ତେଣୁ ହୁଏନ୍ ଯେତେବେଳେ ଗୋଟେ ଭ୍ରମର ଗୋଟେ ମାଳତୀ ଫୁଲଟା ହେଉଛି ଗୋଟେ ଶ୍ରେଷ୍ଠ ଫୁଲ ବୋଲି କୁହାଯାଉଛି, ବିଷ୍ଣୁ ଚକ୍ରଠାକୁ ଜାସ୍ମିନ ମାଳତୀ ମଧୁମାଳତୀ ଯେଉଁ ରହିଛି ନା ମଧୁମାଳତୀ, ସେଇଟା ହେଉଛି ମଧୁମାଳତୀରେ ଯେଉଁ ବସେ ଭ୍ରମର ବସେ, ସେ କ'ଣ କରେ। ଆମେ ମଧ୍ୟ ସେଇଭଳି ଭାବରେ ଏଠିକାର ବ୍ରଜରେ ଆମେ ସୁମନସ ଭଳି ପ୍ରସିଦ୍ଧ ରହିଛୁ, ଫୁଲ ଭଳି ସୁମନସ ଫୁଲ କହିଲେ କ'ଣ, ତା'ର ବହୁତ ସୁଗନ୍ଧି ରହିଛି, ଫ୍ରାଗ୍ରାନ୍ସ ରହିଛି, ସଫ୍ଟନେସ୍ ବହୁତ ବହୁତ ସଫ୍ଟ କହିଲେ ବହୁତ କୋମଳ, ବହୁତ ଆଟ୍ରାକ୍ଟିଭ ଆକର୍ଷଣୀୟ ଏବଂ ପିଓର ପବିତ୍ର ସିଏ, ତାଙ୍କର ମନ ସେଇଭଳି ଭାବରେ। କିନ୍ତୁ କୃଷ୍ଣ ହେଉଛନ୍ତି ଭ୍ରମର ଭଳି ଫିକିରି, ସିଏ ଚଞ୍ଚଳ, ଆମର ମନ ଚଞ୍ଚଳ, କୃଷ୍ଣ କହିଲେ ଚଞ୍ଚଳ ତାକୁ ଚଞ୍ଚଳକୁ ଅଚଞ୍ଚଳ କରିଦେବା, ଅସଂସାର ମହାଭାବ ମନ ଦୁର୍ନିଘ୍ରାଞ୍ଚଳ ଅଭ୍ୟାସ ତ କୁହନ୍ତେ ବୈରାଗ୍ୟଣ ତ ଗୃହେତେ, ଚଞ୍ଚଳ ମନକୁ ଅଚଞ୍ଚଳ କରିଦେବା। କିନ୍ତୁ ଭଗବାନ ଚଞ୍ଚଳ ହୋଇଗଲେ, ଭଗବାନ ଏଗୁଡ଼ିକ ଚଞ୍ଚଳ, ଭ୍ରମର ଭଳି ଚଞ୍ଚଳ ହୋଇଗଲେ, ଲକ୍ଷ୍ମୀଦେବୀଙ୍କୁ ଅଚଞ୍ଚଳକୁ ଚଞ୍ଚଳ, ଲକ୍ଷ୍ମୀଦେବୀ ଚଞ୍ଚଳକୁ ଅଚଞ୍ଚଳ କରିଦେଲେ, ଲକ୍ଷ୍ମୀଦେବୀଙ୍କୁ ଚଞ୍ଚଳା କୁହାଯାଏ। ସେଥିପାଇଁ ଗୋଟେ କଥା ଅଛି, ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର, ଲକ୍ଷ୍ମୀଦେବୀ ଚଞ୍ଚଳ, ଆମର ମନ ଯେମିତି ଚଞ୍ଚଳ, ଲକ୍ଷ୍ମୀଦେବୀ ମଧ୍ୟ ଚଞ୍ଚଳ, ସେ କେଉଁଠି ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ। କିନ୍ତୁ ଯେତେବେଳେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଗଲେ, ସେ ତାଙ୍କର ଚଞ୍ଚଳତା ଚାଲିଗଲା, ସେ ଅଚଞ୍ଚଳ ହୋଇଗଲେ। ଲକ୍ଷ୍ମୀଦେବୀ ଗୋଟେ ନାଁ ହେଉଛି ଚଞ୍ଚଳା, କିନ୍ତୁ ଏଇଠି ସେ ଅଚଞ୍ଚଳା ହୋଇଗଲେ, ତାଙ୍କ ଚଞ୍ଚଳତା ଗୁଣ ଚାଲିଗଲା। କିନ୍ତୁ ଭଗବାନ ଚଞ୍ଚଳ, ଭଗବାନ ଅଚଞ୍ଚଳ ହୋଇପାରିବେ ନାହିଁ, ସମସ୍ତେ ଡାକୁଛନ୍ତି ଏଠି ବସିଲାବେଳେ, ସେ କହିଲେ ପ୍ରଭୁ ରକ୍ଷା କର, କୁରୁ ସଭାତଳେ ଶ୍ରୋଣୀ ଦ୍ରୌପଦୀ ରାଜଣ କୋଟି ବସ୍ତ୍ର ସମସ୍ତେ ଡାକୁଛନ୍ତି, ନହେଲେ କ'ଣ କରିବେ, ଚଞ୍ଚଳ ହେଇଯାଉଛନ୍ତି। ଯଦି କହିବେ ଠିକ୍ ଅଛି, ଯଦି ଉଦ୍ଧବ କହିବେ ଯେ ଦେଖ କୃଷ୍ଣଙ୍କର କୌଣସି ଦୋଷ ନାହିଁ, ତମେ ତମେ ମୋହ ବୟସରେ ଏ କଥା କହୁଛ, କୃଷ୍ଣଙ୍କର କୃଷ୍ଣ ଦୋଷ ଅଛି, ଆମ ସମସ୍ତଙ୍କର ଦୋଷ ଅଛି, କିନ୍ତୁ କୃଷ୍ଣ ହେଉଛନ୍ତି ସର୍ବଦୋଷ ବିବର୍ଜିତ, ସର୍ବଗୁଣ ସମନ୍ୱିତ ସର୍ବଦୋଷ ବିବର୍ଜିତ, ତାଙ୍କର କୌଣସି ଦୋଷ ନାହିଁ, ଖାଲି ଗୁଣ ହିଁ ଗୁଣ ହିଁ ଗୁଣ ହିଁ ଗୁଣ, କୌଣସି ଟିକିଏ ବି ଦୋଷ ପାଇପାରିବ ନାହିଁ। ଚୋରି କରୁଥିଲା ଚୋରି କରୁଛି ତାଙ୍କ ଗୁଣ, ସବୁ ତାଙ୍କର ଗୁଣ, ନାରାୟଣ ସମ ଗୁଣେଇ ଗୁଣ କୁହା ହେଲା ନାରାୟଣ ସ୍ୱାମୀ ଦୋଷେଇ ବି କୁହାଗଲାଣି ନାରାୟଣ ସ୍ୱାମୀ ଗୁଣେଇ ଖାଲି ଗୁଣ ତାଙ୍କର ଦୋଷ କିଛି ନାହିଁ ତେଣୁ ଯଦି ଏ କଥା କହିବେ ଭ୍ରମର ଯଦି କହିବେ ତେଣୁ ରାଧାରାଣୀ ଏ କଥାଟେ କହିଲେ ଠିକ୍ ଅଛି ଆମେ ଦେଖୁଛେ ସେ ତ ସମସ୍ତଙ୍କୁ ଠକୁଛନ୍ତି ଗୀତ ବୋଲି କହିଲେ ନା ତା ପୂର୍ବରୁ ସମସ୍ତଙ୍କୁ ଠକୁଛନ୍ତି ସିଏ କ'ଣ ନା ଯଦି ସମସ୍ତଙ୍କୁ ଠକୁଛନ୍ତି ତାହେଲେ ପ୍ରଶ୍ନ ଆସିବ ତାହେଲେ ରାଧାରା ଏଇ ଲକ୍ଷ୍ମୀଦେବୀ କ'ଣ ଜାଣିନାହାନ୍ତି ଲକ୍ଷ୍ମୀଦେବୀ ଏତେ ବିଦୁଷୀ ମହିଳା ସେ ଥିଲେ ଏତେ ବିଦ୍ୱତୀ ସିଏ ଥିଲେ ଏତେ ଜ୍ଞାନୀ ତାଙ୍କର ଅଛି ଲକ୍ଷ୍ମୀଦେବୀ ସିଏ କେମିତି ସେଠି ଯାଇ କ'ଣ ସେବା କରୁଛନ୍ତି ସିଏ କ'ଣ ଜାଣିନାହାନ୍ତି କଥା ଲକ୍ଷ୍ମୀଦେବୀ କେମିତି ସେବା କରୁଛନ୍ତି ନା ତାର କାରଣ ହେଉଛି ଏଇଟା କ'ଣ ପରିଚରିତ କଥା ତତ୍ପାଦନତା ହ୍ୟାପିବତ ହୃତଚେତା ହ୍ୟତମ ଶ୍ଳୋକ ଜଳପେଇ ଉତ୍ତମ ଶ୍ଳୋକ ଜଳପେଇ ଉତ୍ତମ ଶ୍ଳୋକଙ୍କର ଜଳ୍ପ ଏଇଟା ଠିକ୍ ନୁହଁ ମିଥ୍ୟା ମିଥ୍ୟା କଥା ତାଙ୍କର କ'ଣ ସବୁ ଭୁଲ ଦୋଷ କହିବେ ପରେ ଆସିବ କଥା ସବୁ ଆସିବ ରାଧାରାଣୀ କହିବେ ସେସବୁ କ'ଣ ଦୋଷ ତେଣୁ ରାଧାରାଣୀ ଲକ୍ଷ୍ମୀଦେବୀ କାହିଁକି ଲକ୍ଷ୍ମୀଦେବୀ ହେଉଛି ରାଧାରାଣୀଙ୍କର ଏକ୍ସପାନ୍ସନ୍ ବା ଯେତେ ସବୁ ଲକ୍ଷ୍ମୀ ଅଛନ୍ତି ସବୁ ରାଧାରାଣୀଙ୍କର ଏକ୍ସପାନ୍ସନ୍ ସବୁ ତାଙ୍କର ବିସ୍ତାର ତେଣୁ ଏ ଉତ୍ତମ ଶ୍ଳୋକ ବିଷୟରେ ବହୁତ ତାଙ୍କର ସବୁ ରହିଛନ୍ତି ସ୍ତବକ ସବୁ ରହିଛନ୍ତି ବହୁତ ଚାଟୁକାର ସବୁ ରହିଛନ୍ତି ନାରଦ ଆଦି ସବୁ ଚାଟୁକାର ସବୁ ରହିଛନ୍ତି ତାଙ୍କ ବିଷୟରେ ଏତେ ଗୁଣଗାନ କରିବେ ନିଜ ମାନେ କ'ଣ ଜଳ୍ପ କହିଲେ ଗୋଟେ କଥା ହେଉଛି ଜଳ୍ପ ନୁହଁ ଗୋଟେ କଥା ଅଛି ନିଜ ପକ୍ଷ ସ୍ଥାପନ ପରପକ୍ଷ ଖଣ୍ଡନ ଏଇଟା ଖାଲି ନିଜ ପକ୍ଷ ସ୍ଥାପନ କଲେ ହେବ ନାହିଁ ପରପକ୍ଷକୁ ଖଣ୍ଡନ କରିବାକୁ ପଡ଼ିବ ତାହେଲେ ଜଣଙ୍କର କ'ଣ ତାହେଲେ ଜଣଙ୍କର କନଫିଡେନ୍ସ ଆସିବ ଆମେ କହିବା ଆମର ଭଗବାନ କେତେ ଗୁଣ ରହିଛି ଏତେ ଗୁଣ ରହିଛି ଏତେ ଗୁଣ ରହିଛି ସେ କହିବେ ତାଙ୍କର ମଧ୍ୟ ଗୁଣ ରହିଛି ସିଏ ଭଗବାନ ତାଙ୍କର ଗୁଣ ନା ସେ ଖଣ୍ଡନ କରିବୁ ତୁମେ ଏ ସେ ସବୁ ନିଜ ପକ୍ଷ ସ୍ଥାପନ କରି ପରପକ୍ଷ ଖଣ୍ଡନ କରିବା ଇଏ ହେଉଛି ଉତ୍ତମ ଶ୍ଳୋକ ଜଳପେଇ ଯେଉଁମାନେ ଉତ୍ତମ ଶ୍ଳୋକ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ଉତ୍ତମ ଶ୍ଳୋକ ତାଙ୍କର କଥା ମଧ୍ୟ ସବୁ ଉତ୍ତମ ଶ୍ଳୋକ ସେ ଏଭଳି ଭାବରେ ସ୍ଥାପନ କରିବେ ନାରଦ ଇତ୍ୟାଦି ସବୁ ରହିଛନ୍ତି ଏଭଳି ଭାବରେ ସ୍ଥାପନ କରିବେ ଦୋଷ ଦେଖିଲେ ମଧ୍ୟ ସେଇଟା ଦୋଷ ନୁହଁ ସେଇଟା ଗୁଣ ନା ସେ ପଳେଇଗଲେ ସେ ଚୋରି କରୁଥିଲେ ନା ସେଇଟା ଗୁଣ ନା ଦୋଷ ସେ ବିମାନ ବସ୍ତ ସେଇଟା ବି ତାଙ୍କର ଗୁଣ ନା ଯାହା ତମେ ଦୋଷ କରିବେ ସେଇଟା ଗୁଣ ତାଙ୍କର ଦୋଷ ନୁହଁ ସେଇଟା ନିଜ ପକ୍ଷ ସ୍ଥାପନ କରିବେ ପରପକ୍ଷ ଖଣ୍ଡନ କରିବେ ଆ ଦ୍ୱାରା ଜଣେ କନଭିନ୍ସ ହବ ପ୍ରକୃତରେ ଇଏ ହେଉଛନ୍ତି ଏକମାତ୍ର ଆଶୟ କଂ ବା ଦୟାଳୁ ଶରଣ ବ୍ରଜେମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣ ଆମେ ଯିବା ଆସିବ ଉଦ୍ଧବ ତାର ପ୍ରମାଣ ତେଣୁ ଉଦ୍ଧବ କହୁଛି ଉଦ୍ଧବ ଏଇଟା କହିବେ ଉଦ୍ଧବ କହିଛନ୍ତି ସେଇଟା ତେଣୁ ଏହିଭଳି ଭାବରେ ସେଭଳି ଭାବରେ ସେ ସବୁ ମୋହିନୀ ସଦ୍ୟ ସବୁ ଛାଡ଼ିଦେଲେ ତେଣୁ ଉତ୍ତମ ଶ୍ଳୋକ ଜଳପେଇ ତାଙ୍କ ବିରୁଦ୍ଧରେ ତାଙ୍କ ସହିତ ତାଙ୍କ ସପକ୍ଷରେ ଏତେ କଥା କହିବେ ଆଉ ଅନ୍ୟ ପକ୍ଷକୁ ସବୁ ଖଣ୍ଡନ କରିଦେବେ ତେଣୁ ଇଏ ତାଙ୍କ ହୃତ ଚେତା ଆଉ ଏ ନାରାୟଣଙ୍କର ସେ ଥିଲେ କ'ଣ ନାରାୟଣଙ୍କ ପଦ ସେବା କରୁଥିଲେ କିନ୍ତୁ ଯେତେବେଳେ ନାରଦ ଆଦି ସବୁ ଏତେ କହିଲେ କୃଷ୍ଣ 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 ଆଉ କୃଷ୍ଣ ଆଉ କେହି ନାହିଁ କୃଷ୍ଣ ଆଉ କିଛି ନାହିଁ ଏଇଭଳି ଭାବରେ କୃଷ୍ଣଙ୍କ ଏତେ ଗୁଣଗାନ କଲେ ନା ଲକ୍ଷ୍ମୀଦେବଙ୍କ ଚିତ୍ତ ଚଞ୍ଚଳ ହୋଇଗଲା ଆରେ ସେ ଯିବା ସିଏ ତ ନାରାୟଣଙ୍କର ସେ ଅଂଶ ବା ଆମର ଯାହା ହେଉ ତାହେଲେ ଆମର ସିଏ ବି ପତି ତାଙ୍କର ବିଳାସ କେମିତି ଅଛି ଦେଖିବା ନାରାୟଣଙ୍କ ବିଳାସ ଦେଖୁଛି ତାଙ୍କର ବିଳାସ ଦେଖିବା ଏ ପଳେଇ ଆସିଲେ ତାଙ୍କ ପଦସେବା ଛାଡ଼ିକି ପଳେଇ ଗଲେ ନାରାୟଣ ଡାକୁଛନ୍ତି ଲକ୍ଷ୍ମୀ କୁଆଡ଼େ ଯାଉଛ ଟିକେ ଆସୁଛି ପଳେଇଗଲେ ନାରାୟଣ ସେବା ବନ୍ଦ କରିଦେଲେ ଛାଡ଼ିଦେଲେ ଏ କଥା ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ ଏ ଭେଙ୍କଟ ଭଟ୍ଟ ସହିତ ରହିଛନ୍ତି ତାଙ୍କ ସହିତ ଆଲୋଚନା ହୋଇଛି ତାଙ୍କ ସହିତ ଆଲୋଚନା ହୋଇଛି ସେ ଦାକ୍ଷିଣାତ୍ୟରେ ମହାପ୍ରଭୁ ଯେତେବେଳେ ଯାଇଥିଲେ ଏହି ଶ୍ଳୋକ ବୋଲୁଥିଲେ କାହିଁକି ଦାକ୍ଷିଣାତ୍ୟର ଲୋକମାନେ ଏତେ ସବୁ କୁତର୍କବାଦୀ ସବୁ ରହିଛନ୍ତି ଏଇ ଯେଉଁ କୃଷ୍ଣଙ୍କ ସହିତ କୃଷ୍ଣଙ୍କ ପାଦ ପଦ୍ମରେ ମନକୁ ଲଗେଇ ପାରିବେ ନାହିଁ, ସେଥିପାଇଁ ଏଇ ଶ୍ଳୋକ ଏଇ ପାଠ କରୁଥିଲେ ସିଏ। ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଯିବେ ତାଙ୍କର ମତି ଭ୍ରମ ହୋଇଯିବ, ସେଥିପାଇଁ ପାଠ କରୁଥିଲେ। ଭେକଟ ବଟ ଯେତେବେଳେ ପହଞ୍ଚିଲେ ବିସ୍ତାର କଥା ରହିଛି, ଆମେ ସଂକ୍ଷେପରେ କହିବା ବିସ୍ତାର। ସେପଟେ ସାଉଥରେ ସେମାନେ ସବୁ ନାରାୟଣ, ନାରାୟଣଙ୍କ ଭକ୍ତ, ସେମାନେ ନାରାୟଣଙ୍କ ପୂଜକ, ଶ୍ରୀ ସମ୍ପ୍ରଦାୟ ନାରାୟଣ। କିନ୍ତୁ ସବୁ କହିବେ ନାରାୟଣ ହେଉଛି ଶ୍ରେଷ୍ଠ, ନାରାୟଣ ଶ୍ରେଷ୍ଠ, ନାରାୟଣ ଶ୍ରେଷ୍ଠ। ମହାପ୍ରଭୁ କହିଲେ ତୁମେ ନାରାୟଣ ଶ୍ରେଷ୍ଠ, ଠିକ୍ ଅଛି, ଲକ୍ଷ୍ମୀଦେବୀ ତ ତାଙ୍କର ସେବିକା, ସେ କାହିଁକି ତାଙ୍କୁ ତ୍ୟାଗ କରି ଗଲେ, କୃଷ୍ଣ ପାଖକୁ କାହିଁକି ଗଲେ, ଏ ପର୍ଯ୍ୟନ୍ତ କୃଷ୍ଣ ଦେଲେନି କ'ଣ, ଆଲାଉ କଲେନି, ନୋ ଏଣ୍ଟ୍ରି, ରାସଲୀଳାରେ ଏଣ୍ଟ୍ରି ଆଲାଉ କଲେ ନାହିଁ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ତପସ୍ୟା କରୁଛନ୍ତି, କାଳିଆ ପତ୍ନୀ ସେ କଥା କହିବେ। ତେଣୁ ତାଙ୍କୁ ଆଲାଉ କରାଗଲା ନାହିଁ, ଏଭଳି କଥା ହେଇଛି। ଏଣେ ନାରାୟଣ କହୁଛନ୍ତି ମୋ ପତ୍ନୀ କୁଆଡ଼େ ଗଲେ, ପତ୍ନୀ ପଳେଇଲେ କୃଷ୍ଣ ଭାଇ, କୃଷ୍ଣ ଭାଇ ଆପଣଙ୍କୁ ଆସିବେ ନାହିଁ। ତେଣୁ କୃଷ୍ଣ ଲକ୍ଷ୍ମୀଦେବୀ ଏପଟେ ହେଇପାରୁଛନ୍ତି ନା, ସେପଟେ ସେ ବସିଗଲେ ବିଲବନରେ ବସି ତପସ୍ୟା କରୁଛନ୍ତି ଏ ପର୍ଯ୍ୟନ୍ତ। କଶ୍ୟାନ ଭାବଶ୍ଚ ନ ଦେବ ବିଦ୍ମହେ ତବାଙ୍ଘ୍ରି ରେଣୁ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଳନାଥର ତପୋ ବିହାୟ କାମାନ ସୁଚିରଂ ଧୃତବତା। ଏ ପର୍ଯ୍ୟନ୍ତ ଧୃତବ୍ରତ ତୁମେ ଏତେ ଐଶ୍ୱର୍ଯ୍ୟ ଅଛି ସବୁ ତ୍ୟାଗ କରିଦେଇଛନ୍ତି, ବିଲବନରେ ବର୍ତ୍ତମାନ ମଧ୍ୟ ସେ ପୂଜା କରୁଛନ୍ତି, ଭଗବାନଙ୍କ ଆରାଧନା କରୁଛନ୍ତି। ଏ ବୃନ୍ଦାବନବାସୀ ବସିଛନ୍ତି ଏଠି, ସେ କହିବେ ସେଠି ସବୁ ବର୍ଷରେ ଗୋଟେ ଦିନ ଯାଆନ୍ତି ସେଠିକି, ମୁଁ ଯାହା ଶୁଣିଥିଲି ସେଠି ଲକ୍ଷ୍ମୀଦେବୀ ପାଖକୁ ଯିବେ, ବୃନ୍ଦାବନବାସୀମାନେ କହିବେ ତୁମେ କୃଷ୍ଣଙ୍କୁ ପ୍ରାପ୍ତ ହୁଅ, ଏଇଭଳି ଭାବେ ତାଙ୍କୁ ଆଶୀର୍ବାଦ ଦେବେ, ତାଙ୍କଠୁ ଆଶୀର୍ବାଦ ସେ ନିଅନ୍ତିନି, ତାଙ୍କୁ ଆଶୀର୍ବାଦ ଦିଅନ୍ତି, ମୁଁ ଏଇଭଳି ଶୁଣିଥିଲି। ଏଇଟା କେତେ ଦିନ ସତ ଆମର ବୃନ୍ଦାବନବାସୀ କହିବେ କି ଅଛନ୍ତି। ତେଣୁ ଏଇଭଳି ଭାବରେ ଆଚ୍ଛା ଏ ଯେଉଁ ରହିଛି ଖାଲି ବିଶ୍ୱନାଥ ଠାକୁର ଠାକୁର ପଳେଇଗଲା ସମୟ, ଆଉ ଯେଉଁ ଅଛନ୍ତି ସବୁ ଧନପତି ସୂରୀ ଜଣେ ଅଛନ୍ତି, ସେ କହୁଛନ୍ତି ନନୁ କେନ ପ୍ରମାଣେନ ଶ୍ରୀମତ୍ୟାଂ ଜ୍ଞାନ୍ତଂ ପ୍ରତ୍ୟକ୍ଷତ ଉତ ଅନୁମାନନ କିମ୍ବା ଶବ୍ଦେନ। ତୁମେ ଯେଉଁ କହୁଛ ସେ ଅନ୍ୟ ସ୍ତ୍ରୀମାନଙ୍କ ସହିତ ମିଶୁଛନ୍ତି ବୋଲି କ'ଣ ପ୍ରମାଣ ଅଛି କିଛି ତୁମ ପାଖରେ? ଯଦି ଜଣେ ପଚାରିବେ, ଯଦି ଉଦ୍ଧବ ପଚାରିବେ କ'ଣ ପ୍ରମାଣ, ତିନି ପ୍ରକାର ପ୍ରମାଣ ରହିଛି, କ'ଣ କ'ଣ? ଗୋଟେ ହେଲା ଶ୍ରୀମତ୍ୟା ଜ୍ଞାତ, କେମିତି ଜାଣିଲ କ'ଣ ନା ପ୍ରତ୍ୟକ୍ଷ, ପ୍ରତ୍ୟକ୍ଷ ପ୍ରମାଣ ଗୋଟେ ରହିଛି, ପ୍ରତ୍ୟକ୍ଷ ଦେଖିଛ କି ତୁମେ କହୁଛ, ପ୍ରତ୍ୟକ୍ଷ ଦେଖିଛ? ତ ଅନୁମାନ ଏନା ବା ଅନୁମାନ ପ୍ରମାଣ ରହିଛି, ଅନୁମାନ ପ୍ରମାଣ, ଅନୁମାନ ଯେଉଁଠି କ'ଣ ହେୟାର ଦେର୍ ଇଜ୍ ସ୍ମୋକ୍ ଦେର୍ ଇଜ୍ ଫାୟାର୍, ଗୋଟେ ଅନୁମାନ ପ୍ରମାଣ, ସେଇଟା ଠିକ୍ ନୁହଁ, ଅନୁମାନ ପ୍ରମାଣଟା ଠିକ୍ ନୁହଁ। କିମ୍ବା ଶବ୍ଦ ଏନା, ଶବ୍ଦ ପ୍ରମାଣ କିଛି ଅଛି, କିଛି ଶବ୍ଦ କହିଲେ କିଛି ଶାସ୍ତ୍ର ପ୍ରମାଣ ବା ଏମିତି କିଛି ରହିଛି, କେଉଁ ପ୍ରମାଣରେ କହୁଛ ତୁମେ ତାଙ୍କୁ ଏଭଳି ଦୋଷ ଦେଉଛ? କିଛି ଅଛି ପ୍ରମାଣ ରହିଛି? ଆଚ୍ଛା କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ କହୁଛନ୍ତି ଯେହେତୁ ଦିକମ୍ ଇତି ସ୍ୱମାନମେବ ଦୃଢ଼ତି ଲକ୍ଷ୍ମୀଦେବୀ। ଏ ଶ୍ଳୋକଟା କେଉଁ ପ୍ରସଙ୍ଗରେ କୁହାଯାଇଛି ମୁଁ ଜାଣିପାରୁନି, ଛାଡ଼ ସେଗୁଡ଼ା ଛାଡ଼। ସନାତନ ଗୋସ୍ୱାମୀ କହୁଛନ୍ତି ସୁଷ୍ଠୁ ଦଧାତି ପିବତାଂ ଚିତ୍ତଂ ମାଦକତ୍ୱାଧୀନାଂ ଗୃହାତି ଇତି ସୁଧା। ସୁଧା ଶବ୍ଦର ବ୍ୟାଖ୍ୟା କରିଛନ୍ତି, ସୁଧା କ'ଣ ନା ସୁଷ୍ଠୁ ମାନେ ସୁନ୍ଦର ଭାବରେ ବା ପୂର୍ଣ୍ଣ ଭାବରେ ଦଧାତି ପ୍ରଦାନ କରନ୍ତି, ପିବତାଂ ପାନ କରାନ୍ତି, ଚିତ୍ତଂ ମାଦକତ୍ୱାଧୀନାଂ ମାଦକ ହେଇଯିବ ଚିତ୍ତ ଏଭଳି ଭାବେ ମାଦକ ହେଇଯିବ, ଗୃହାନ୍ତି ସୁଷ୍ଠୁ ପୂର୍ଣ୍ଣ ଭାବରେ ପ୍ରଦାନ କରନ୍ତି, ଦାନ କରନ୍ତି ଦଧାତି, ସେ ହେଉଛି ସୁଧା। ସୁଧା ଶବ୍ଦ ବ୍ୟାଖ୍ୟା ହେଇଗଲା ଏଇଭଳି ଭାବରେ ସୁଧା ଇତି ସୁଧା। ସ୍ୱାଁ ସୁଧା କହିଲେ ତ କୃଷ୍ଣଙ୍କର, ସ୍ୱାଁ କାହିଁ କହିଲେ, ସ୍ୱାଁ କହିଲେ କୃଷ୍ଣ ବୋଲି କାହିଁ କହିଲେ, ସୁଧା ତ ତାଙ୍କର କଥା ବୁଝୁଛି, ସ୍ୱାଁ କାହିଁ କହିଲେ? ସନାତନ ଗୋସ୍ୱାମୀ କହୁଛନ୍ତି ସ୍ୱାଁ କହିଲେ କାହିଁକି ନା ଅସାଧାରଣ, ଇଏ ସୁଧା ସାଧାରଣ ସୁଧା ନୁହଁ, ଅସାଧାରଣ, ଆଉ ଏ ସୁଧା ସହିତ କେହି ସମାନ ହେଇପାରିବେ ନାହିଁ। ଏଇଭଳି ଭାବରେ ବହୁତ କଥା ରହିଛି, ଆମ ସମୟ କିନ୍ତୁ ହେଇଗଲା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମନ୍ତ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଭ କି, ଗୌର ପ୍ରମାନନ୍ଦେ।